हरे कृष्णा
Thank you.
প্রথম পর্যায়ের কাটিং সরি চারটা পর্যায়ে
শ্রীল সুখদেব গোস্বামী কহিলে ତାଙ୍କ ଭ୍ରାତା ବଳଦେବଙ୍କ ସହିତ ସେହି ସ୍ଥାନର ଅବସ୍ଥାନ କାଳରେ
ଶ୍ରୀକୃଷ୍ଣ ଦେଖିଲେ ଯେ
ଗୋପାଳ ମାନେ ବ୍ୟସ୍ତ ହୋଇ ଇନ୍ଦ୍ର ଯଜ୍ଞ ପାଇଁ ଆୟୋଜନ କରୁଛନ୍ତି। ସିଦ୍ଧାର୍ଥ ସ୍ୱାମୀ ଅନ୍ୟାନ୍ୟ ଆଚାର୍ଯ୍ୟ ମାନଙ୍କ ମତରେ ଏହି ଶ୍ଳୋକରେ ତତ୍ର ଏବଂ ଶବ୍ଦ ନିର୍ଦ୍ଦେଶ କରୁଛି ଯେ ବ୍ରାହ୍ମଣ ପତ୍ନୀ ମାନେ ଭକ୍ତି ଦ୍ୱାରା ସନ୍ତୁଷ୍ଟ ଶ୍ରୀକୃଷ୍ଣ ବ୍ରାହ୍ମଣ ମାନଙ୍କ ଗ୍ରାମରେ ଅବସ୍ଥାନ କରିଥିଲେ। ଏହିପରି ଭାବରେ ସେ ସମସ୍ତ ବ୍ରାହ୍ମଣ ମାନଙ୍କୁ ଏବଂ ଏକ ସଙ୍ଗେ ଯେଉଁ ସବୁ ପୁଣ୍ୟବତୀ ବ୍ରାହ୍ମଣ ପତ୍ନୀ ସେମାନଙ୍କ ପତିମାନଙ୍କର ପତ୍ନୀମାନଙ୍କ ବ୍ୟତୀତ ଅନ୍ୟ କାହାର ସଙ୍ଗଲାଭର ସୁଯୋଗ ପାଉନଥିଲେ ସେମାନଙ୍କୁ କୃପା ପ୍ରଦର୍ଶନ କରିଥିଲେ। ସେହି ପ୍ରକାରେ ସେହି ସ୍ଥାନରେ ଶ୍ରୀକୃଷ୍ଣଙ୍କ ପିତା ନନ୍ଦ ମହାରାଜଙ୍କ ନେତୃତ୍ୱରେ ଗୋପାଳମାନେ ଯେକୌଣସି ଉପାୟରେ ହେଉ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଯଜ୍ଞର ଆୟୋଜନ କରିଥିଲେ ଏବଂ ସେ ସେଥିରେ ନିମ୍ନ ରୂପେ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଉପସ୍ଥିତ ସମସ୍ତ ଭକ୍ତମାନଙ୍କୁ ଆଜି ଏହି ଶୁଭତିଥିରେ ଆପଣଙ୍କ ଅନ୍ତରାଷ୍ଟ୍ରୀୟ କୃଷ୍ଣମାନଙ୍କ ସଂଘ ଇସ୍କନ ବାଲେଶ୍ୱର ଶାଖା ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ତ ପ୍ରଭୁଜୀ କନକମାତାଜୀଙ୍କର ଆମନ୍ତ୍ରଣ କ୍ରମେ ସମସ୍ତ ଭକ୍ତମାନେ ଏକତ୍ର ହୋଇଛନ୍ତି। ପରମ ସୌଭାଗ୍ୟ କଥା ଯେ ମାତାଜୀଙ୍କର ଆଗରୁ ହୋଇଥିଲା ପ୍ରୋଗ୍ରାମ ଆଗରୁ ଥରେ ପ୍ରୋଗ୍ରାମ ହୋଇଥିଲା ନା ଗିରିରାଜ ଗୋବର୍ଦ୍ଧନଙ୍କର ଉତ୍ସବ ବାଲେଶ୍ୱର ସେଣ୍ଟରରେ କାଲି ପାଳନ ହବ। କାଲି ଗିରିରାଜ ଗୋବର୍ଦ୍ଧନ ଉତ୍ସବ ଉପଲକ୍ଷେ ଆମର ଯୋଉ ବାଲିଆ କୁଡ଼ାବଦା ସେଣ୍ଟରରେ ପ୍ରୋଗ୍ରାମ ଅନୁଷ୍ଠିତ ହବ। ତ ସମସ୍ତ ଆଚରଣଶୀଳ ଭକ୍ତମାନେ ଆଉ ନିଜ ନିଜ ଘରୁ ଗିରିରାଜଙ୍କ ତିଥି ଉତ୍ସବ ଉଦ୍ଦେଶ୍ୟରେ କାହିଁକି ନା ଏଇ ଛପନ ଭୋଗ ଉତ୍ସବଟା ଆରମ୍ଭ ହେଇଥିଲା ଗିରିରାଜ ଗୋବର୍ଦ୍ଧନ ଲୀଳାରେ। ସେଥିରେ ଯିଏ ଯାହା ପାରିବେ ଘରୁ ବନେଇକି ଦେବେ। ଆଜି ଯେତିକି ସମ୍ଭବ ଗୋବର୍ଦ୍ଧନ ଲୀଳା ମହାତ୍ମା ଆମେ ଶ୍ରବଣ କରିବା। ତ ସେଥିପାଇଁ କାଲି ସେଠି ଯିଏ ଯାହା ଯିବେ ଯିଏ ଯାହା ତରଫରୁ ଯେଉଁମାନେ ଯେହେତୁ ୱାର୍କିଂ ଡେ କାଲି ତଥାପି ଯିଏ ବି ଯାଇକି ଉପସ୍ଥିତ ହେବେ ତ 11 ଭିତରେ ସମସ୍ତେ ପହଞ୍ଚିବେ। ତ ସମୟ ଭଜନ କୀର୍ତ୍ତନ କିଛି ଅନ୍ୟ ମହୋତ୍ସବ କଥା ଆଲୋଚନା ହବ ତାପରେ ଭୋଗ ଲାଗିବ ଗିରିରାଜ ଆକୃତି ଅନ୍ନକୂଟ ମହୋତ୍ସବ ହବ ତାପରେ ସମସ୍ତେ ମିଳିତ ଭାବେ ଫିଷ୍ଟ ଯିଏ ଯେମିତି ନେଇକି ଯାଇଥିବେ ସେଇଟା ମିଳିମିଶିକି ସମସ୍ତେ ଆମେ ପ୍ରସାଦ ପାଇବା ଆନନ୍ଦ ହବ। ଗତଥର ହେଇଥିଲା ଏଇ ଆଗାମୀକାଲି ମଧ୍ୟ ହବ। ତ ମାତାଜୀଙ୍କର ଇଚ୍ଛା ଥିଲା ବି କାଲି କରିବା ପାଇଁ ୱାର୍କିଂ ଦେଖି ଅନେକ ରହିବେ ନ ରହିବେ ତ ସେଥିପାଇଁ ତ ଆଜି ଗିରିରାଜର ଅଧିବାସ ଦିବସ ଅଧିବାସ ଦିବସରେ ଏଠି ଅନୁଷ୍ଠାନ କାଲି ସେଠି ହବ। ଯେହେତୁ ଗିରିରାଜ ଗୋବର୍ଦ୍ଧନଙ୍କର ଆବିର୍ଭାବ କାଲି ଗୋବର୍ଦ୍ଧନ ପୂଜା ତ ସେଥିପାଇଁ ତା ସମ୍ୟକ ଲୀଳା ଆମେ ଆଲୋଚନା କରିବା। ଏଥିରେ ବହୁତ ଶିକ୍ଷା ଏଇ ଲୀଳାଟାରେ ଆଉ ବହୁତ ବଡ଼ ବିସ୍ତାର ଲୀଳା ଗିରିରାଜ ଗୋବର୍ଦ୍ଧନ ଲୀଳା। ସବୁଠୁ ବଡ କଥା ହଉଛି କଣ ଏଠାରେ ବହୁତ ଟପିକ ଅଛି। ଗୋଟେ ହଉଛି ଗିରିରାଜ ଗୋବର୍ଦ୍ଧନଙ୍କର ପୂଜା ଗିରିରାଜ ଗୋବର୍ଦ୍ଧନଙ୍କୁ ପୂଜା କରାଗଲା। ତ ଏଇଠି ବହୁତ ଯୁକ୍ତିତର୍କ ଆସିବ, ଏଇ ଗିରିରାଜ ଗୋବର୍ଦ୍ଧନଙ୍କ ପୂଜାରେ କୋଉ ପରିସ୍ଥିତିରେ ଭଗବାନ ଶ୍ରୀକୃଷ୍ଣ ପୂଜା କରେଇଲେ, ଆଗରୁ ତ ହରୁଥିଲା କାହିଁ କରିଲେ। ଗିରିରାଜ ଗୋବର୍ଦ୍ଧନ ତ ପୂର୍ବ ବୃତ୍ତାନ୍ତ କଣ, ଇଏ ଗୋଟେ ଟପିକ, କାହିଁକି ଗିରିରାଜ ଗୋବର୍ଦ୍ଧନଙ୍କୁ ପୂଜା କରାଯାଉଛି, ତାଙ୍କ ରୀତିବୃତ୍ତି, ସେ କେମିତି ଜଗତକୁ ଆସିଲେ, ସେ କେମିତି ତାଙ୍କ ପୂର୍ବ ଉତ୍ପତ୍ତି କେମିତି ହେଇଥିଲେ, ଗିରିରାଜ ଗୋବର୍ଦ୍ଧନ କେମିତି ମାନେ ଏଇ ଜଗତକୁ କେମିତି ଆସିଲେ, ଆଉ ଆସିବା ପୂର୍ବରୁ କୋଉଭଳି ଭାବେ ତାଙ୍କର ଉତ୍ପତ୍ତି ହେଇଥିଲା, କୋଉଠୁ ଉତ୍ପତ୍ତି ହେଇଥିଲା, କୋଉଭଳି ଭାବେ ଉତ୍ପତ୍ତି ହେଇଥିଲା ତାର କାହାଣୀ ରହିଛି, ଏବଂ ଗିରିରାଜର ମହାତ୍ମ୍ୟ ରହିଛି, ଗିରିରାଜଙ୍କ ଚତୁଃପାର୍ଶ୍ୱରେ କଣ କଣ ଲୀଳାସ୍ଥଳୀ ରହିଛି, ତ ଏଣେ ତାର ପରିକ୍ରମା ଯୋଉମାନେ କରନ୍ତି ଗିରିରାଜଙ୍କର ତାର କଣ ଫଳ ମିଳେ, ଆଉ ଗିରିରାଜଙ୍କୁ ପୂଜା କଲେ ତାର କଣ ଫଳ ମିଳେ, ସବୁ ଗୋଟେ ଗୋଟେ ଅଧ୍ୟାୟ। ତା ସହିତ ପୂଜା କଲା ପରେ ବ୍ରଜବାସୀ ମାନେ ଯୋଉ ପୂଜା କଲେ ନନ୍ଦ ବାବା ଦେଇ, ତାର ପରିଣତି କଣ ହେଲା, କୃଷ୍ଣ ଯୋଉ ପୂଜା କରିଲେ ଯୋଉ ପରିସ୍ଥିତିରେ ତାର ପରିଣତି କଣ ହେଲା, ସେ ପରିଣତି ଫଳ ସ୍ୱରୂପ ବ୍ରଜବାସୀଙ୍କୁ କଣ ମିଳିଲା, ଏବଂ ଅବଶେଷେ ଇନ୍ଦ୍ରଙ୍କର କ୍ରୋଧ ବୃଷ୍ଟିପାତ, ଇନ୍ଦ୍ରଙ୍କର ଅହଙ୍କାର ଦର୍ପ ଭଙ୍ଗ, ତାପରେ ଗିରିରାଜକୁ ସେ କଣ କଲେ ପୁଣି ଅଭିଷେକ କଲେ, ବହୁତ ଲୀଳା ବି ରହିଛି, ସେଠି ଅନେକ ଗୁଡା ଅଧ୍ୟାୟ, ଆକୁ ବିସ୍ତାର ଆଲୋଚନା କରିତେ ଗଲେ ସେଥିପାଇଁ ଆମ ଆଚାର୍ଯ୍ୟ ଆମ ଗୁରୁବର୍ଗମାନେ 14 ଦିନ 15 ଦିନ କଥା କହିଛନ୍ତି, ବହୁତ ବିସ୍ତାର ବିସ୍ତାର କଥା, ଏଇ ୟା ଉପରେ ବୋଧେ 30ଟା କ୍ଲାସ ଥିବ, 50 ଘଣ୍ଟାର ଲୀଳା ଥିବ ୟା ଉପରେ, ଯାହା ଆମେ 1 ଘଣ୍ଟା ଆଲୋଚନା କଲେ ଖାଲି ଗିରିରାଜ ଗୋବର୍ଦ୍ଧନଙ୍କର ପୂଜା ସବୁ କଥା ଆଲୋଚନା କରିହେବ, ଧାରାବାହିକ କଥା ହେଲେ ଏଗୁଡ଼ କହିହେବ, ତଥାପି ବି ଏଇ ଶ୍ଳୋକରେ ଏଇଠି ସୁଖଦେବ ଆରମ୍ଭ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ପ୍ରଥମରୁ କଣ, ଯେ ତାଙ୍କ ଭ୍ରାତା ବଳଦେବଙ୍କ ସହିତ ସେଇ ସ୍ଥାନରେ ଅବସ୍ଥାନ କାଳରେ ଶ୍ରୀକୃଷ୍ଣ ଦେଖିଲେ ଯେ ଗୋପାଳ ମାନେ ବ୍ୟସ୍ତ ହୋଇ ଇନ୍ଦ୍ରଯଜ୍ଞ ପାଇଁ ଆୟୋଜନ କରୁଛନ୍ତି, ସେଇ ସ୍ଥାନରେ ଅବସ୍ଥାନ କାଳରେ କୋଉଠି ସ୍ଥାନରେ, ସେ ଯେ ବ୍ରାହ୍ମଣ ମାନଙ୍କ ଗାଁରେ, ଯୋଉଠି ବ୍ରାହ୍ମଣ ମାନେ କଣ କରୁଥିଲେ, ଏଇ ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି ଚଲେଇଥିଲେ, ଯଜ୍ଞ କରି ଭଗବାନ ଯୋଉଠି ଗୋଚାରଣରେ ଯାଇକି ଯୋଉଠି କ୍ଷୀରାରେ ବ୍ରାହ୍ମଣ ମାନଙ୍କୁ ମାଗିଥିଲେ, ତା ସଖା ମାନଙ୍କୁ ପଠେଇଥିଲେ, ମୋତେ କ୍ଷୀରା ଲାଗୁଛି କିଛି ଖାଦ୍ୟ ଦବା, ସେମାନେ ମନା କରିଥିଲେ, ପୂଜା ପାଇଁ ପ୍ରସ୍ତୁତ ହଉଥିବା ଖାଦ୍ୟଦ୍ରବ୍ୟ ଭଳି ମାଗିବାଟା ଅନୁଚିତ, ପୂଜାର ଅମଙ୍ଗଳ, ପୁରା ବାଧା ଦେଇକି କୃଷ୍ଣଙ୍କୁ ମନା କରିଦେଇଥିଲେ, ତ ଯେତେବେଳେ ମନା କରିଥିଲେ କୃଷ୍ଣ ପୁଣି ପତ୍ରୀ ମାନଙ୍କ ପାଖକୁ ପଠେଇଥିଲେ, ପତ୍ରୀ ମାନଙ୍କ ପାଖରେ ଯେତେବେଳେ ମାଗିଲେ, ପତ୍ରୀ ମାନେ ବହୁତ ଦିନ ପ୍ରତୀକ୍ଷା କରିକି ଥିଲେ କେମିତି ଦବୁ, ସେ ସମସ୍ତ ଦ୍ରବ୍ୟ ଯାହା ଯାହା ଯଜ୍ଞ ପାଇଁ ପ୍ରସ୍ତୁତ ହେଇଥିଲା ସବୁ ଦେଇଦେଇଥିଲେ, କୃଷ୍ଣଙ୍କ ଉଦ୍ଦେଶ୍ୟ ଦେଇନଥିଲେ, ନିଜେ ନେଇକି ଆସିଥିଲେ ସାଙ୍ଗରେ କୃଷ୍ଣଙ୍କୁ ଖୁଆଇବେ, ତ ସେଇଠି ଯେତେବେଳେ ଖୁଆଇଛନ୍ତି ସେଠୁ କୃଷ୍ଣଙ୍କର ସଖା ମାନେ ସମସ୍ତେ ତୃପ୍ତ ହେଇକି ଖାଇସାରିଲେ, ସେତେବେଳେ ଫେରିଯିବା ପାଇଁ ଚାହିଁଲେ, ସେଠୁ କହିଲେ ଆମକୁ ଆମ ସ୍ୱାମୀମାନେ ରଖିବେନି, କାହିଁକିନା ସେମାନେ ତ ଆସିଥିଲେ, ତାଙ୍କ ସ୍ୱାମୀମାନେ ତାଙ୍କୁ ଗ୍ରହଣ କରୁନି, ମାନେ ଏକଦମ ଛାଡ଼ପତ୍ର ଦେଇକି ଚାହିଁଥିଲେ, ଆଉ ଫେରିବା କଥା କହିନଥିଲେ, ଯେଉଁ କୃଷ୍ଣ କୃପାର ସମସ୍ତେ ପୁଣି ଫେରିଛନ୍ତି, ସେଟା ପତ୍ରୀମାନେ ଏତେ ସୁନ୍ଦର କୃଷ୍ଣର ସେବା କରିକି ଗଲେ, ସେ ତ ସେଇ ବ୍ରାହ୍ମଣ ଜାଗାରେ ସେଇଠି କୃଷ୍ଣ ଥିଲେ, ସେତେବେଳେ ଦେଖିଲେ ଏଇଠି ଭଳିଆ ଘଟଣା ହଉଛି, ତ ଏଣେ ବ୍ରାହ୍ମଣ ମାନେ ବହୁତ ଦୁଃଖ ହେଇଥିଲେ, ନିଜକୁ ବହୁତ ପାପୀ ବୋଲି ମନେ କଲେ, ଆମ ପତ୍ନୀ ମାନେ ଏତେ ସୁନ୍ଦର ସେବା କରିବାର ସୁଯୋଗ ପାଇଲେ, ଆମେ ତ ଦୁର୍ଭାଗ, ଇନ୍ଦ୍ର ଡରରେ ଆମେ ଗଲୁନି, ସେମାନେ ଡରିକି ଆସୁନଥିଲେ ଇନ୍ଦ୍ର ଡରରେ, ତ ସେଇଥିପାଇଁ କାହିଁକି ଭଗବାନଙ୍କୁ ଦୃଢ ରୂପେ ଯୋଉ ବ୍ରାହ୍ମଣ ମାନେ ଗ୍ରହଣ କରିଥିବେ, ସେ କାହାକୁ ବି ଭୟ କରିବେ, ଭଗବାନ ଯଦି ସୁରକ୍ଷା ମଧ୍ୟ ଦୁନିଆ ରଖିଦେବେ, ପତ୍ନୀ ମାନେ କୃପା ପାଇଗଲେ, ବ୍ରାହ୍ମଣ ମାନେ ପାଇପାରିଲେ, ଯାହା ବି ହଉ କଥା ହଉଛି କଣ, ସେଇଠି ସେମାନେ ଦେଖିଲେ ଯେ ମାନେ ଦେବା ଇନ୍ଦ୍ର ଆଦି ଦେବତା ମାନେ ନାହିଁ, ନନ୍ଦ ବାବା ଆଦି ଗୋପାଳ ମାନେ କଣ କରୁଛନ୍ତି, ଯଜ୍ଞ ପ୍ରସ୍ତୁତ କରୁଛନ୍ତି, ତେଣୁ ଯଜ୍ଞ ପ୍ରସ୍ତୁତି କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ତ ସର୍ବଜ୍ଞ, ସର୍ବଜ୍ଞ ହେଇଥିବାରୁ ସେ ସବୁ କିଛି ଜାଣିଛନ୍ତି କଣ ହଉଛି କଣ ନାହିଁ, ତଥାପି ସେ ଆସିକି କଣ କଲେ,
नंद महाराज प्रमुख मान मुख्य मुख्य यज्ञ रीडिंग नौ बहुत दिन आगुरी प्रस्तुति चलती बहु वर्ष धरिक हूँ कृष्ण के स्पेशल से पचार घटना कृष्ण बयस गिरिराज गोवर्धन धारण लीला जो दिन है कृष्ण बयस सात वर्ष दि मास दस दिन पूरा डिटेल दिखाई के आठ वर्ष चल सात वर्ष बोल दस दिन तो यही समय घटना कृष्ण को नंद बाबा को पचारे भगवान श्रीकृष्ण पचार उद्देश्य कौन ना कृष्ण कहीं गोटे पूजा टे बंद कले कौन आचार्य तात्पर्य लिखते देखो नंद बाबा हूँ साधारण कई लोक नुह कृष्ण जहां को पूजा करा कृष्ण जहां पादुका को मुंडे चलते कृष्ण जहां आदेश मानते श्रेष्ठ से नंद बाबा गोप मैंने भगवान को नित्य पार्षद सो पार्षद सीधान समय वृंदावन ने सब किसी जहां कि सब भगवान को नित्य अंश से कौन कर जगत नित्य पार्षद से पूजा कर इंद्र पूजा कर कृष्ण इंद्र से कृष्ण अवतीर्ण हवा पूर्व तो सी देवकीर गर्भ को स्तुति कर क्षीर समुद्र कूल प्रगति कर तो सीए पुणी कौन कर जो इंद्र कृष्ण को पूजा कर कृष्ण जहां को पूजा कर इंद्र को पूजा कर नंद बाबा कृष्ण पूजा कर नंद बाबा को पिता माता हिसाब से श्रेष्ठ सम्मान जथेष किसी श्रेष्ठ तो प्रतिभा भगवान ठारू भगवान भक्त बड़ इंद्र कौन इंद्र पूजा कर नंद बाबा आगुरु किसी कौन ना कृष्ण तीन वर्ष देखे सात वर्ष पूरी गला पैंता पूर्व तो भी देखा भाई पूजा चलती ना पूजा चलने भी सी किसी कह नीतु इंद्र आत्महकार वृद्धि पाए इंद्र अहंकार बुझी पारे भगवान अहंकार बुझी पारे कृष्ण कौन कले ना यही को बंद करने चाहिए बहुत दिन पुराणा बहुत दिन चलते कृष्ण को गले नंद बाबा को पचार जानवा बहुत अंतर बहुत आग्रह थे कृष्ण जानकारी से जिज्ञासा कर नंद बाबा को हे पिता कहाँ आपने यज्ञ विशाल आयोजन कर उद्देश्य रूपे ना उद्देश्य वर्णना कर उद्देश्य साधित कि उद्देश्य साधन हम किसी गोटे कारण थी ना कौन गोटे लोक कर धर्मी यज्ञ होता है कारण सतोष कहार सतोष विधान लक्ष्य कि उपाय संपन्न करने को संतोष विधान किए सतुष्ट कौन आपण मान संपन्न आपण उद्देश्य कौन संपन्न हो उपाय यज्ञ कर दीदी धारा अच्छी उपाय यज्ञ कर तो सेटा कृष्ण पचार पचारे पिता दयाकर मत ये विषय कह जाना मोर बहुत इच्छा और आकांक्षा अत्यंत आंतरिक भाव शुणा बहुत इच्छा कृष्ण पचार नंद बाबा कौन कर छोट पा ना छोट पा कौन यज्ञ महत्व की उद्देश्य कौन क्या कर फल कौन तार पलू कौन मिल कौ भाव यज्ञ कर विधि शास्त्र विधि की नुहे एत क्वेश्चन कर स्वाभाविक कौन हम नंद बाबा भावुचे छोट पा यार अर्थ तो बुझी पारे ना तेनालीरु कह लाभ हो नंद बाबा साल मौन किसी कहले मौन गले कृष्ण पुणी पचार कृष्ण बुझे साधु मान जो मैंने साधु से अन्य समस्त को निज सहित सामान भाव दर्शन करो मोर अन्य रूप धारणा नहीं एवं जे माने कि मित्र शत्रु
आउके उदासीन ता विचार करन दिन सेमान निसंदेह कोनोसी किछि गोपन रखन दे कृष्ण कोदिल से चुप रहै दे से ता दिया चुप चुप रखन किछि को ना दे कोदिल से मान साधु लवा तो साधु ना एमिति कोस्टेल कोले डायरी नंबर को किंडा रखि दे मान साधु से का पाके ता शत्रु ना के नहीं मित्र के नहीं लुचिवे कोन अछि लुचाती को मान किछि भोगर वासना के स्वार्थ मिलि जे से लुचेतन करी साधु लोक मान भाग्य दरकार ओ सेमि करे उचित नै सेकदा कोजति सेकदा जन कोजति कोन करे नंद बाबा तो रास्ता भी छले तो छोटो शिशु आ तथापि नंद बाबा एबार साधु कथा सुनी कि से कोजन जे निरपेक्ष ताको शत्रु भली वर्जन करत करा जाई पारे किंतु निज मतावलंबी को मित्र रूपे विचार करि होछे किंतु मु आपन को पुत्र ना मु तो आपन को शत्रु नै त मो पखरे नै आपन को ऊपर करि के कृष्ण ग्रह एटा हम चीज जियास कहिंगे ना नपचारे यदि कृष्ण नपचारे आम जेको व्रत जहां पूजा पर्वण जीवन आम तर फलाफल भल मंद न जानिकल्ट से मिलना आज कल लोक बर्तमान समाज पूजा कर जो मैंने बर्तमान काली पूजा कर तार फल कौन किसी जान ये पूजा कले कौन मिले कौन न मिले गोटे गोटबेटा पंथा अनुसार कर उचित अनुचित कौ धारे कि ना कृष्ण सब क्वेश्चन बोलते ठीक कौ उपाय करेंगे तार उद्देश्य कौन मान डीप सब क्वेश्चन गुडा पचार धारे से ब्राह्मण करसार भक्ति झीलिटाई माँ देख ला बिलटा काम करते झुड़ी चापा दे झुड़ी ढाकी देखी चापा दे झील देख ला बाहर दिन बिले को झुड़ी चापी कौन कल बाहर दिन सी जो बाहर चल गाला तार झील झील बाहर सी मन पड़ा माँ तो मो बाहर दिन बिले तो चापी बाहर देखा बुली बुली गोटे जबरदस्त दोड़ी गोड़ी गोटे बिले की धरिक चापिकी बाहर झील शिखला सी ना यहाँ परंपरा कहीं जना पूजा पर्वण जहाँ व्रत विधान आम ट्राडिशन कौन ये ना बुझे सी पैंट पिंधु पैंट पिंधे सी खाऊ मु कौन पाई खाऊ देखु ना विचार करना ठीक से बर्तमान गोटे अनुकरण युग शास्त्र धारा विचार किसी जना नहीं कह मन मुताबक जी जमी पार्ला नंद बाबा अंग कृष्ण निजे पचार न पचारे कहीं देख नंद बाबा पूजा कर कृष्ण सही पार उचित नहीं भगवत पार्षद मानी गोटे देवादेवी पूजा करेंगे उचित कि उचित नहीं कहीं उचित नहीं आउ गोटे कथा नंद बाबा जी पूजा करेंगे कौन कर नंद बाबा स्वयं भगवान पिता सकाम कर्म बासना कौन दरकार मान भगवान बहुत शिक्षा शिखे डिटेल आलोचना करथापि नंद बाबा को से सिखोजिनी गोप ब्रजवासी ने जे भगवान को अनुरोध थाने कृष्ण प्रत्येक विपद रे कृष्ण रक्षा करछन एते एते बड़ असुर माने आछन एते उत्पात करछन आसी रे वाले माने रक्षा करथिन कि के तने करतो ना कृष्ण रक्षा करछन यदि कृष्ण रक्षा करछन
ସେ ଭଗବାନଙ୍କ ଉପରେ ପୂର୍ଣ୍ଣ ଭରସା କରୁଛି, ଇନ୍ଦ୍ର ଉପରେ ବି ଭରସା କରୁଛନ୍ତି, ରଖିଛନ୍ତି ନା। ଆମେ ବି ଏବେ କୃଷ୍ଣଙ୍କର ଶିକ୍ଷା କଣ, ଭଗବାନଙ୍କର ଯେ ଭକ୍ତ, ଭଗବାନଙ୍କର ଭକ୍ତ ମାନେ ବି କଣ କହୁଛନ୍ତି, ହରେ କୃଷ୍ଣ। ଭଗବାନଙ୍କର ଭକ୍ତ ମାନେ କଣ କହୁଛନ୍ତି, ଭଗବାନଙ୍କ ଭକ୍ତ ମାନେ ମାନେ ବେଳେବେଳେ ଦୁଇ ମତ ଥାନ୍ତି, କୃଷ୍ଣଙ୍କୁ ଭଜନ କରିବେନି, କୃଷ୍ଣ ହରେ କୃଷ୍ଣ ମନ୍ତ୍ର ଜପ କରୁଛନ୍ତି, ଶାସ୍ତ୍ର କହନ୍ତି କଣ, ଯେଉଁମାନେ ଭଗବାନଙ୍କର ନାମର ଆଶ୍ରୟ ନିଅନ୍ତି ତାର ଆଉ କୌଣସି ଯୋଗ୍ୟାନୁଷ୍ଠାନ କରିବା ଦରକାର ନାହିଁ, କୌଣସି ତାର ତୀର୍ଥସ୍ଥାନ ଯିବା ଦରକାର ନାହିଁ, ତୀର୍ଥସ୍ଥାନରେ ପରିଭ୍ରମଣ, ତୀର୍ଥସ୍ଥାନରେ ଅବଗାହନ କରିବା ଦରକାର ନାହିଁ, ପୁଣି ଦାନ ଯଜ୍ଞ ତପସ୍ୟା କରିବା ଦରକାର ନାହିଁ, ତାର ଅଲରେଡି ସବୁ ହେଇସାରିଛି, ସବୁକିଛି କର୍ମ ସମ୍ପାଦନ ହେଲେ ଯାଇକି ସେ ଭଗବାନଙ୍କ ନାମ ଭଗବାନଙ୍କ ଚରଣରେ ଆଶ୍ରୟ ନିଅ, ତାର ଦେବାଦେବୀ କର୍ମ ଏସବୁ କରିବା ପୁଣ୍ୟକର୍ମ କରିବା କିଛି ପ୍ରୟୋଜନ ନାହିଁ। ଜାଗା ଅଛି, ଆସନ୍ତୁ, ଭିତରେ ଜାଗା ଅଛନ୍ତି, ପଛରେ ଆସିଲେ ତଥା ଆପଣଙ୍କୁ ଆଗକୁ ୱେଲକମ। ତ ସେଇଠି କୃଷ୍ଣ ଚାହୁଁନଥିଲେ, ଏପଟକୁ ଆସିଲେ, କୃଷ୍ଣ ଚାହୁଁନଥିଲେ ଯେ ନନ୍ଦ ବାବା ଆଉ ସକାମ କର୍ମ ବାସନାରେ ଯାହାକୁ ପୁତ୍ର ରୂପେ ଏତେ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିକି ଯେ କୃଷ୍ଣଙ୍କ ଭଳି ପୁତ୍ର ପ୍ରାପ୍ତ ହେଇଛନ୍ତି, ସେମାନଙ୍କର ଆଉ କର୍ତ୍ତବ୍ୟ କି ଯାଇକି ଦେବାଦେବୀଙ୍କୁ ଆରାଧନା କରିବା, ଦେବାଦେବୀ ମାନେ କଣ ଦେବେ, କେବଳ ଜାଗତିକ ପୁଣ୍ୟ ଫଳ ଦେବେ, ଜାଗତିକ କିଛି ସୁଖ ବିଧାନ ଦେଇପାରନ୍ତି, କିନ୍ତୁ ସେଇଟା କେବେ କୃଷ୍ଣ ଚାହୁଁନଥିଲେ ଯେ ଆନନ୍ଦବାନ ପୂଜା କରନ୍ତି। ସେଥିପାଇଁ ଭକ୍ତମାନଙ୍କୁ ଏଇଟା ଶିକ୍ଷା, ଥରେ କୃଷ୍ଣଙ୍କ ଆଶ୍ରୟ ରହିସାରିଲା ପରେ କୃଷ୍ଣଙ୍କ ନାମ ଗ୍ରହଣ କରିସାରିଲା ପରେ ଆଉ ଭେରାଇଟି ଷ୍ଟୋର କରିକି ଏ ଦେବାଦେବୀ ସେ ଦେବାଦେବୀ ସେ ଦେବାଦେବୀଙ୍କୁ ପୂଜା କରିବା, ଇଆର ଶରଣାଗତ ହବ ତା ଶରଣାଗତ ହବ, ଏଇଟା ମାନେ ଭାବିବ ବି ଭୁଲ, ପୂଜା କରିବା ତ ବହୁତ ପସନ୍ଦ ଆମ ଭକ୍ତମାନେ କ'ଣ କି, ଯେତେବେଳେ ଭକ୍ତ ହୁଅନ୍ତି ସେତେବେଳେ ସେ କଣ କରନ୍ତି, ଆଗରୁ ଏଇ ବାବାକୁ ରଖିଥିଲେ, ସେ ବାବାକୁ ରଖିଥିଲେ, ତାରିଣୀ ଶୀତଳା କେତେ କେତେ ଠାକୁର ରଖିଥିଲେ, ନା ଏ ଠାକୁରଙ୍କୁ ଯଦି ଘରୁ ବାହାର କରିଦେବି ତାହେଲେ କଣ ହବ, ପୁଣି ସିଏ ରାଗିଯିବେ, ସେଥିରେ ସିଏ ଆଉ କୌଣସି ଅଲ୍ଟର କୌଣସି ଦେବାଦେବୀ, ସେ ଦୁର୍ଗା କାଳୀ ଚଣ୍ଡୀ ଯେତେ ଦେବାଦେବୀ ରହିଛନ୍ତି ସମସ୍ତଙ୍କୁ ରଖିତେ ଚାହୁଁ, କିନ୍ତୁ ଭଗବାନ ସେଟା ପୁରା କାଟିକି ଖଣ୍ଡନ କରିକି ଦେଖେଇଛନ୍ତି, ତାହେଲେ କୃଷ୍ଣଙ୍କ ପ୍ରତି ତମର ପୂର୍ଣ୍ଣ ନିଷ୍ଠା ନାହିଁ, ସମସ୍ତ କାରଣର କାରଣ ଯେ ଭଗବାନ କୃଷ୍ଣ, କୃଷ୍ଣ କର୍ମ କହିଲେ ସର୍ବକର୍ମ କୃତ ହୁଏ, କୃଷ୍ଣ କର୍ମ କଲେ କୃଷ୍ଣଙ୍କ ପାଇଁ ସେବା, କୃଷ୍ଣଙ୍କ ସେବା କଲେ ସବୁ କର୍ମ ସାଧନ ହେଇଯାଏ, ଆଉ କୌଣସି କିଛି କର୍ତ୍ତବ୍ୟ କର୍ମ ବାକି ନାହିଁ, କୃଷ୍ଣ କର୍ମ କହିଲେ ସର୍ବକର୍ମ କୃତ ହୁଏ, ସବୁ କର୍ମ ସାଧନ ହେଇଯିବ, ଆଉ କି ଦରକାର ନାହିଁ, ଏଇଟା ଲୋକ ବୁଝିପାରିବେ, ତାର ଡର ନା ଆକୁ ପୂଜା କରିବି ନା ତାକୁ ପୂଜା କରିବି, ବହୁତ କନଫ୍ୟୁଜ ଲୋକ ଥାନ୍ତି, କିନ୍ତୁ ଭଗବାନ ସେଟାକୁ ପୁରା କ୍ଲିୟର କରିଦେଲେ ଏଇ ଗିରିରାଜ ଗୋବର୍ଦ୍ଧନ ଇଏ ଭକ୍ତମାନେ, ସେମାନେ ପ୍ରକୃତ ଭକ୍ତ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଜଣ ଆଉ କାହାର ଆରାଧନା କରନ୍ତି, ସେମାନଙ୍କୁ କୁହାଯାଏ ବୈଷ୍ଣବ, ଭଗବାନଙ୍କ ପ୍ରତି ପୂର୍ଣ୍ଣ ନିର୍ଭରଶୀଳତା, ସେଥିପାଇଁ ନନ୍ଦ ବାବାଙ୍କୁ କୃଷ୍ଣ ରୂପ ଉପରେ ପୂର୍ଣ୍ଣ ନିର୍ଭରଶୀଳତା ଆଣିଦେବା ପାଇଁ ହିଁ କୃଷ୍ଣ କଣ କଲେ ନା ଏଭଳିଆ ଆୟୋଜନ କଲେ, ପଚାରିଲେ କାହିଁକି ଆପଣ କରୁଛୁ, ତ ବହୁତ କଥା ରହିଛି। ଏ ଜଗତରେ ମନୁଷ୍ୟ ମାନେ ଯେତେବେଳେ କର୍ମାନୁଷ୍ଠାନ କରନ୍ତି ସେଇ ସମୟରେ ବେଳେବେଳେ ସେମାନେ ଜାଣନ୍ତି ଜାଣନ୍ତି ଯେ ସେମାନେ କଣ କରୁଛନ୍ତି ଏବଂ ବେଳେବେଳେ ତାହା ଜାଣନ୍ତି ବି ନା, ଠିକ କରୁଛନ୍ତି ଭୁଲ କରୁଛନ୍ତି ଗୋଟେ ମନ ମୁତାବକ କରିବା କଥା କରୁଛନ୍ତି। ତ ସେ କଥା କହୁଛନ୍ତି ଆପଣମାନେ ଧର୍ମ ଧର୍ମୀୟ ଆଚାରଗତ ଉପାଚାର ବା ସ୍ପଷ୍ଟ ଭାବେ ମୋ ନିକଟରେ ବର୍ଣ୍ଣନା କରି କୁହନ୍ତୁ କଣ ପାଇଁ କୋଉ ପ୍ରଚେଷ୍ଟା କଣ ଫଳ ପାଇଁ କରୁଛନ୍ତି, ଏଟା ଯେତେବେଳେ ପଚାରୁଛନ୍ତି କଣ ଆପଣଙ୍କୁ ସେଠି ସୁଖ ମିଳିବ, ନନ୍ଦ ବାବା କହିଲେ ଏ ବସ୍ତ କେବଳ ଆମେ ନୁହେଁ ଅନ୍ୟାନ୍ୟ ବହୁ ମନୁଷ୍ୟ ମଧ୍ୟ ବୃଷ୍ଟିପାତକାରୀ ମେଘମାନଙ୍କ ପ୍ରତି ମାନେ ଇନ୍ଦ୍ରଙ୍କର ଆମେ ବହୁ ଲୋକ ସଂସାରରେ ଇନ୍ଦ୍ରଙ୍କର ପୂଜା କରୁଛନ୍ତି, ସେଟା ସେ କହୁଛନ୍ତି। ତ କାରଣ କଣ ଏଠି ସେ କହୁଛନ୍ତି ଆମେ ପୂଜା କରି ଇନ୍ଦ୍ର ନନ୍ଦ ବାବାଙ୍କୁ ବହୁତ ନନ୍ଦ ବାବା କହୁଛନ୍ତି ଆମେ ବହୁତ ଦିନ ଆଗରୁ କରୁଛୁ, ଶହ ଶହ ବର୍ଷ ଆଗରୁ ଏଇଟା ଆମର ଗୋଟେ ପରମ୍ପରା କଥା, ଆମ ପରମ୍ପରା ଆମେ କରି ଆସୁଛୁ ଗୋଟେ ଇନ୍ଦ୍ରଙ୍କ ପୂଜା, କଣ ପାଇଁ ନା ଆମେ ଜାଣିଛୁ ଯେ ଇନ୍ଦ୍ର ଯଦି ସନ୍ତୁଷ୍ଟ ହୁଅନ୍ତି ତାହେଲେ ସେ ତାଙ୍କ ଅଧୀନ ସବୁ ବର୍ଷା ମାନେ ଅଛନ୍ତି, ସେ ବର୍ଷା କରିବେ, ବର୍ଷା କରିବା ଦ୍ୱାରା କଣ ହବ ନା ବୃନ୍ଦାବନରେ ପ୍ରଚୁର ପରିମାଣରେ ବର୍ଷା ହବ, ବର୍ଷା ହେଲେ କଣ ହବ ନା ଘାସ ବଢିବ, ଶସ୍ୟ ଆମେ জাতিগত বৈশ্বিক তো সেই হিসাবে আমার কোন হব শ্রীবৃদ্ধি হব শ্রীবৃদ্ধি হলে অর্থ আমি যদি অধিক দুগ্ধ পাইব ঘাস পাইব গরু মানে খাইবে দুগ্ধ দেবে দুগ্ধ দেবে আমার কোন অর্থনীতি বৃদ্ধি হব এই উদ্দেশ্যে কৌছেন নন্দ বাবু এইথায় আমি কৌছ কিন্তু কৃষ্ণ বাবুটি তা কর্ম খণ্ডন করছেন কৌছেন এইটি যে যুক্তি দেখেছেন কৃষ্ণ এই যুক্তিটা বাস্তবিক কি যুক্তি না এটা যে কর্ম মীমাংসা অর্থাৎ কর্ম মীমাংসা কৃষ্ণ বলে যুক্তি দেখছেন যে যদি আপন কৌছেন আপন বর্ষা হলে যাই কি সব আপন ধনী হবে তাহলে আপন ইন্দ্র পূজা করে যাই কি বর্ষা হবে তো কৃষ্ণ কই আচ্ছা সমুদ্র তো কেবে পূজা করনি ইন্দ্র সমুদ্র কোদ্র পূজা করতি না সমুদ্রের বর্ষা হচ্ছে না নাই সমুদ্রের বি বর্ষা হচ্ছে যদি সে পূজা করিনি সমুদ্রের তার বর্ষা হচ্ছে আপন পূজা করিয়া কোন দরকার জীবনরে সুখ দুঃখ যাহা কিছু লাভ হবে জীবন পূর্বকৃত কর্ম কর্ম যে যেতে সুন্দর কর্ম করিছো তা জীবনরে যেতে মহৎ কর্ম করিছো ভালো কর্ম করিছো তা ভালো সুখ মিলবে না কি মহৎ করিবে আর যদি আপনার কর্ম ভালো নথিব আপন যেতে চেষ্টা করলে বি সুখী হয়ে পারিবে না এই কথা কইছো জীব যদি লোক বহুত চেষ্টা করি অর্থ রোজগার করে কিন্তু ভালো কর্ম নাই তাকে রোগগ্রস্ত হয়েছে হব না না কোটি কোটি টাকা মেডিকাল পড়ে সুখী পারিব কি সুখী পারিব কৃষ্ণ সেইটাই কর্ম মীমাংসা দেখছেন যে আপন এই যে করছেন পুরি কোন ভাই না ধর্ম অর্থ কাম মুখ্য চতুর্ভুজ বর্গ না এটা ধর ভক্ত পিতা করে উচিত কি ভগবান কো পিতা সংসার লোক ধর্ম কোনি কি সমস্তে কোন ধর্ম আচরণ করছি ধর্ম অর্থ কাম মুখ্য ধর্ম করছি অর্থ পাই না তো আমি বলতে যজ্ঞ করতে দি মানে তার ধন অর্থ মিলিব বলে ধর্ম ধর্ম হল অর্থ নন্দ বাবা যুক্তি দিতে অর্থ দরকার অর্থ হলে আমি জীবন ধারণ করে ভোগ করি কামনা পূর্ণ হবে কামনা চরিতার্থ হবে এইটাই করছেন কৃষ্ণ কর জন্য শুদ্ধ ভক্ত সে কেবে বি ধর্ম অর্থ কাম মুখ্য পাই করিবা উচিত উচিত নে সে তো নিষ্কাম ভক্ত নিষ্কাম তার কিছু কামনা রহিবা উচিত নে সেটি ভগবান শ্রীকৃষ্ণ নন্দ বাবাঙ্ক মাধ্যমে আমাকে শিখিয়ে ভক্ত যে সে কেবে ধর্ম অর্থ কাম মুখ্য সাধন করিবনি ধর্ম করিকি অর্থ কামনা করিবাটা বাস্তব ভক্তি নুহে সেইপাই সে মনা করে কৃষ্ণ পুরা মানে তাঙ্কর সিদ্ধান্ত কাটিদেল দেবতা পূজা করলে কেবে সুখ মিলে না কথা কই দেবতা পূজাটা দ্বারা জীবকে পুণ্য ফল মিলে পুণ্য ফলে কোন সে পুণি খিনে পুণ্য করতে লোক দিচ্ছন্তি তাকে পুণ্য ফল ভোগ করিয়া পাই সংসার পুণি আসিয়া পাইব এটা সুখ নুহে এটা বি পরবর্তী সময় দুঃখ সেটাই কৃষ্ণ যে কর্ম মীমাংসা দেখেলে সে কর্ম মীমাংসার বহুত কথা কইছেন যেমনি কৌছেন এটি গোটে এক্সাম দিয়েছে যেমনি জন লোক তার রোগ হয়েছে রোগ হওয়া সত্ত্বে বি সে কম করছে না লোক মেডিকাল যাচ্ছে বহুত ভাল হসপিটালে বড় ডক্টর কে দেখছে একদম ভাল ফার্স্ট ক্লাস ট্রিটমেন্ট করিবা সত্ত্বে বি লোক মরুছে না মরছে না নাই মরছে না সেই একই রোগ কো ট্রিটমেন্ট করছে জন ডক্টর জন কো ভাল করেছে আর জন মরি যাচ্ছে ভাল করি পার তাহলে সে তো কর্ম করা কর্ম কলা পরে কর্ম ফল স্বরূপ মলা গাই অন্য জন ভাল হই গেল আর জন মলা গাই কি সে তো কর্ম সম্পাদন করা তা উদ্দেশ্যে সে তো অর্থ খরচ করা তা বুঝি না বুঝি পার না সেটাই কৃষ্ণ যদি যুক্তি দেখো যদি কর্ম মেলা এটা বাহার লোক কই কই তাহলে কৃষ্ণ লোক কম হবে তাহলে কর্ম করিয়া দরকার নেই উচিত না না যদি কর্ম অনুসারে পূর্বকৃত কর্ম অনুসারে জীবকে সুখ দুঃখ মিলুছি তাহলে জীবন আর কিছু কর্ম করিয়া দরকার নেই কৃষ্ণ কইদেলে না তোমার এই করিয়া দরকার নেই আমি করিয়া না নেই করো আজ্ঞা কৃষ্ণ পুরা কর্ম বন্ধ করে দেখো পূজা করো কিন্তু ধর্ম অর্থ কাম মুখ্য পাই পূজা করো না পূজা করো পূজা করিয়া তো মনে করো না কার পূজা করিয়া কথা কইলে নকরিকি ইন্দ্রর নকরিকি গিরিরাজ গোবর্ধন নকরিকি যে তোমাকে কোন দৌছন্তি না বাস্তবিক গোবর্ধন তুমি গোমানকর বৃদ্ধি হলে বেশি দুগ্ধ মিলিব তো তো ইয়াকু গোরুমানকু বর্ধন করুছি কি গোবর্ধন গোরুমানকু যে বৃদ্ধ মানে বৃদ্ধি করছি তো কি না গোবর্ধন তুমি সে গিরিরাজ গোবর্ধন পর্বত পূজা করু আমি যদিও বৈশ্য জাতির বৈশ্য জাতি হিসাবে আমার কর্তব্য কোন সব জাতি অনুসারে আছে আমি যেতে ব্রাহ্মণ ক্ষেত্র বৈশ্য সূত্র যে বর্ণ হিসাবে তো সেতবে বর্ণ হিসাবে আমি বৈশ্য বর্ণ বৈশ্য হিসাবে আমার কর্তব্য হচ্ছে যে আমাকে বৃদ্ধি দৌছে তার পূজা করি এটা কৃষ্ণ মীমাংসা দেখে তো বহুত বহুত কথা প্রভাত বি তার বহুত যুক্তি দেখে যদি কারণ আমি অল্প সময়ে বহু দূর আমি করিব তো এটি এই যুক্তি হল যুক্তি মাধ্যমে ইয়ে রাজ্যে গেলে গোবর্ধন পূজা করবে নন্দ বাবা যুক্তি করিয়া যত নন্দ বাবা সহ কৃষ্ণকর বহু যুক্তি আছে যুক্তি পরে সমস্ত কেউ মানি নেলি কৃষ্ণ যাহা কুছেন ঠিক কাহিকি না যেতে যেতে বিপদ ইয়া পূর্বরু যাইতে সব বিপদে আমাকে রক্ষা করছেন কৃষ্ণ করছেন না কালীয় দলরু কালীয় ভাই মহানাগ কবলরু সে আমার গো বস্তা মানুষ সমস্ত উদ্ধার করেন কৃষ্ণ কারণ না যজ্ঞাগ্নি এই যে বনাগ্নি যেতে লাগিলা দ্বিতীয় থর বনাগ্নি রক্ষা করতেন কৃষ্ণ কেতে রাক্ষস মান কবল আমাকে রক্ষা করতে কৃষ্ণ আর আমি সমস্ত মানি নেলে কোন মানলে না আমি সমস্ত জানিছি যে ভর্গাচার্য কহিলে ইয়ে সাধারণ ঠিক নুহে ইয়ে নারায়ণীক সমতুল্য ইয়া পাখে অসীম তা নির্দেশ মতো চালে অসীম সমস্ত সে যেটি রয়েছে সমস্ত আনন্দ দেবে কোণী দুঃখ তাকে আসিপারিব গর্গাচার্য তা নামকরণ কলা বেড়ে নন্দ বাবা কথা কহিছেন সেইটি পাই নন্দ বাবা কৃষ্ণ সহ যুক্তি কৃষ্ণ সহ যুক্তি তর্ক কলে কৃষ্ণ রকি সব তো খণ্ডন করবে না সেটি কৃষ্ণ কথা অনুসার সমস্ত রাজ্যে নামে যজ্ঞ করিয়া তারপরে বড় কথা হচ্ছে কোন নন্দ বাবা আগুরু জানিছেন কৃষ্ণ যদি গোবর্ধন পূজা করিয়া পাই চাইলে নন্দ বাবা আগুরু জানিছেন যে কোন জানিছেন নন্দ বাবা এই যে গোবর্ধন গিরিরাজ ইয়ে বাস্তবিক কি সে কথা পূর্বরু নন্দ বাবা থরে সনন্দ অনুপ ভাই সনন্দকু সে আগুরু প্রশ্ন পচারিলে যে আপন তো বহুত শ্রুতি শ্রেষ্ঠ আপন তো বহুত শাস্ত্র আগ্রহ শ্রবণ করছেন তেমনি সেই হিসাবে কুহন্তু যে এই যমুনার গিরিরাজ গোবর্ধন কাহিকি গিরিরাজ কুহাগল গোটে পর্বত কু কাহিকি গিরি রাজা বলে কুহাযাই গিরি মানুষ হইতে রাজা বলে কুহাযাই তার কারণ কুহন্তু তার মাহাত্ম্য কুহন্তু যমুনার মাহাত্ম্য যেমন ব্রজরে প্রবাহিত তেমনি সন্নন্দ তাকে সেই প্রশ্নর উত্তর দৌছেন এই কথা মু পাণ্ডু পচারি পাণ্ড মানুষ পিতা পাণ্ডু পিতাম ভীষ্মকে পচারি আর পিতাম ভীষ্ম যে উত্তর দিলে বহুদিন তা শ্রবণ করলে আর সেইটি উপস্থিত হয়ে সে কথা শ্রবণ করছি আর যা শ্রবণ শুরু করছি সেটা তো কুছি সে কাহ কুছি নন্দ বাবু নন্দ বাবু সনন্দ কোন সনন্দ কোন সেটি সে কোন যে এই গিরিরাজ আবির্ভাব ইতিবৃত্তি সে বর্ণনা করছে এই গিরিরাজ প্রকট কোটি হয়েছে গর্গ সংহিতারে না গর্গাচার্য ইয়ার বিশদ ভাবে দিয়েছেন এই গিরিরাজ গোবর্ধন বৃন্দাবন কু কেমতি আসে আর গোলকের তাঁকর উৎপত্তি কেমিতি হয়েছে তো প্রথম কথা গিরিরাজ গোবর্ধন উৎপত্তি কোটি হয়েছে কোটি প্রকাশিত হয়েছে ভগবান শ্রীকৃষ্ণ যেত ভূভার হরণ পাই এই জগতকে আসিবে প্রথম কথা আগে বলছে ভগবান শ্রীকৃষ্ণ কোন করছেন না যেতবে গোলক বৃন্দাবন অবস্থান করছেন ভগবান শ্রীকৃষ্ণ তাঁর শরীরের বিভিন্ন অঙ্গরু লোমক উপরু তাঁর সমস্ত মানে নন্দ যশোদা ବୃଷଭାନୁ ସମସ୍ତ ଗୋପ ଗୋପୀଙ୍କୁ ତାଙ୍କ ଶରୀରରୁ ପ୍ରକଟ କରିଛନ୍ତି, ବିଭିନ୍ନ ଅଙ୍ଗରୁ ପ୍ରତ୍ୟେକ ପର୍ବ ସଂହିତାରେ ପୁରା ଡିଟେଲ ଦିଆଯାଇଛି। ଲୋମ ଗୋପରୁ ସମସ୍ତ ଗୋପମାନଙ୍କୁ ପ୍ରକଟ କରିଛନ୍ତି, ବାମସ୍କନ୍ଧରୁ ଚନ୍ଦ୍ରାବଳି ନାହିଁ, ବାମସ୍କନ୍ଧରୁ ଯମୁନାକୁ, ପାଦରୁ ଗଙ୍ଗାଙ୍କୁ, ସବୁ ସବୁ ଅଙ୍ଗରୁ ସମସ୍ତଙ୍କୁ ପ୍ରକଟ କରିଛନ୍ତି। ଯାହାକୁ ଯୋଉଠୁ ଯୋଉ ଯୋଉ ଅଙ୍ଗରୁ ପ୍ରକାଶ କରିଛନ୍ତି, ପ୍ରକାଶ କରିସାରିଲା ପରେ ତ ସିଏ କଣ କହୁଥିଲେ, ରାଧାରାଣୀ ପଚାରୁଥିଲେ, ରାଧାରାଣୀ ତ ଏବେ ଆପଣ କୁହନ୍ତୁ ଆପଣଙ୍କର ଆଉ କଣ ଇଚ୍ଛା ଅଛି। ସେଠି ରାଧାରାଣୀ କହୁଛନ୍ତି ଆପଣ ଏଇଭଳିଆ ଗୋଟେ ମନୋରମ ପର୍ବତ ତିଆରି କରନ୍ତୁ, ଯୋଉଠି ଶତ ଶତ ଶୃଙ୍ଗ ଥିବ, ଏମିତି ଗୋଟେ ମନୋରମ ପୁରା ବହୁତ ନିର୍ଜଳ ଥିବ, ଝରଣା ଥିବ, ବହୁତ ସୁନ୍ଦର ସୁନ୍ଦର ପୁଷ୍ପ ଲତା ଆଦି ଥିବେ, ବୃକ୍ଷ ବହୁତ ସୁନ୍ଦର ଫଳରେ ଭରାପୁରା ଥିବା ବୃକ୍ଷ ମାନେ ଥିବେ, ବହୁତ ସୁନ୍ଦର ବନ୍ୟ ପଶୁମାନେ ଥିବେ, ଏଇଭଳିଆ ଗୋଟେ ପରିବେଶ ତିଆରି କରନ୍ତୁ ଯୋଉଠିକି ରାସଲୀଳା କରିବେ। ଏଇଭଳିଆ ଗୋଟେ ପରିସ୍ଥିତି ଯମୁନା କୂଳରେ ଆପଣ ସୃଷ୍ଟି କରନ୍ତୁ। ସେଠୁ ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କର ମନୋଭାବ ବୁଝିପାରିକି ନିଜେ ନିଜ ବକ୍ଷକୁ ଅନେଇଲେ, ବକ୍ଷକୁ ଅନାନ୍ତି, ବକ୍ଷରୁ ତତ୍କ୍ଷଣାତ୍ ଗୋଟେ ଜ୍ୟୋତି ଗୋଟେ ଆଲୋକ ପ୍ରକାଶିତ ହେଲା। ସେଇ ଆଲୋକଟା ପ୍ରକାଶିତ ହେଇକି ଯୋଉଠି ପଡ଼ିଲା ରାସସ୍ଥଳରେ ପଡ଼ିଲା, ଆଉ ପଡ଼ିବା ସାଥେ ସାଥେ କଣ ହେଲା ନା ସାଙ୍ଗେ ସାଙ୍ଗେ ସେଠୁ ଧୀରେ 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 ଗୋଟେ ପର୍ବତର ବିସ୍ତାର ହେଲା। ଯେତେବେଳେ ପର୍ବତଟା ବୃଦ୍ଧି ହେଲା, ବଢିଲା, ପର୍ବତ ବଢି କରିତେ ବଢିତେ ବହୁତ ବଡ ଆକାର ଗ୍ରହଣ କଲା। ତାର ତ ଦୀର୍ଘ ଦିଆ ହଉଛି ଶତ କୋଟି ଯୋଜନ, ଶହେ କୋଟି ଯୋଜନ, ଏକ ଯୋଜନ ମାନେ 8 କିଲୋମିଟର, 100 କୋଟି ଯୋଜନ, ଆଉ 7 ଲକ୍ଷ ହଉଛି 1 ଲକ୍ଷ ତାର ବିସ୍ତାର। ତାର ଉଚ୍ଚତା ଥିଲା ଉଚ୍ଚତା 50 ଯୋଜନ, 50 ଯୋଜନ ଥିଲା ତାର ଉଚ୍ଚତା, 50 ଯୋଜନ, ତାହେଲେ 50 ଯୋଜନ କେତେ ଉଚ୍ଚା ରହିଥିଲା, ତାର ଉଚ୍ଚତା 50 କୋଟି ଯୋଜନ ଆଚ୍ଛା 50 କୋଟି ଯୋଜନ, 50 କୋଟି ଇଣ୍ଟୁ 8 ଯେତିକି ହବ ସେତିକି ଉଚ୍ଚତା ଥିଲା ତାର। ମାନେ ରାସଭୂମିରୁ ପ୍ରକଟ ହେଲା ସେ ଲେଖା କଦମ୍ବ, ବକୁଳ, ଅଶୋକ ପ୍ରଭୃତି ଅତ୍ୟନ୍ତ ସୁନ୍ଦର ସୁନ୍ଦର ମନୋରମ ବୌଦ୍ଧ ଫୁଲ ଗଛ ଥିଲା, ବହୁ ଫଳରେ ପୁରା ଭରା ଥିଲା, ବହୁତ ଝରଣା ଥିଲା, ବହୁତ ସୁନ୍ଦର ପକ୍ଷୀ ହେଇକି ରାବ କରୁଥିଲେ, ଆଉ ପୁରା ଯମୁନା କୂଳରେ ପ୍ରବାହିତ, ଆଉ ଶହେ ତାର କଣ ଶିଖର ଥିଲା, ଚୂଡା ଥିଲା, ଯେମିତି ଗିରିରାଜ ଗୋବର୍ଦ୍ଧନ ସେ ମୁକୁଟ ପୁରା ବୃନ୍ଦାବନ ବି ପୁରା, ଏଇଟା କୋଉଠି ସୃଷ୍ଟି ହେଇଛି, କୋଲା ବୃନ୍ଦାବନ ସୃଷ୍ଟି, ଏଇଟା ଏଠିକାର ବର୍ଣ୍ଣନା ନୁହେଁ, ଏଇଟା ଯୋଉଠି ସୃଷ୍ଟି ହେଲା ସେଇଠି ସେଠି ଏଇଭଳିଆ ଗିରିରାଜ ଗୋବର୍ଦ୍ଧନଙ୍କର ରାଧାରାଣୀଙ୍କ ଇଚ୍ଛା ଅନୁସାରେ କୃଷ୍ଣଙ୍କ ହୃଦୟରୁ ଗିରିରାଜଙ୍କର ଉତ୍ପତ୍ତି ହେଲା। ଉତ୍ପତ୍ତି ହେଇକା ସେ ଗିରିରାଜ ଗୋବର୍ଦ୍ଧନ ବଢିବାକୁ ଲାଗିଲେ, ବହୁତ ବଢିବାକୁ ଲାଗିଲେ, ସମସ୍ତେ ଦେଖିଲେ କି ପୁରା ଆକାଶ ଗୋଟେ ଟପିଯିବ। ଶ୍ରୀ କୃଷ୍ଣ କଣ କଲେ, ଇଚ୍ଛା କରିବା ସାଥେ ସାଥେ କହିଲେ ତମେ ମାନେ ସବୁ ତ ସ୍ୱରୂପ ନେଇ ନିଅନ୍ତି ନା, ଆଉ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କ ଇଚ୍ଛା ଅନୁସାରେ ସେ ସେଇଠି ଷ୍ଟପ୍ ହେଇଗଲେ। ତ ଯେତେବେଳେ ବନ୍ଦ ହେଇଗଲେ ସେତେବେଳେ କଣ ହେଲା ନା, ରାଧାରାଣୀଙ୍କର ମନୋରମ ପାଇଁ ଏ ପରିବେଶ ରାସ ନୃତ୍ୟ କରିବେ, ଜଙ୍ଗଲ ବିଭିନ୍ନ କୁଞ୍ଜ ବିଭିନ୍ନ ତାପରେ ବହୁତ କୁଞ୍ଜ ଥିଲା, ବହୁତ ତପସ୍ୟା ସ୍ଥଳୀ ଥିଲା ତା ଭିତରେ, ବହୁତ ମାନେ ସେଇ ସ୍ଥାନକୁ ପଳେଇଗଲା, କ୍ଷୁଧା କୃଷ୍ଣାର କିଛି ନଥିଲା, ପୁରା ସବୁବେଳେ ଆନନ୍ଦମୟ ଲାଗୁଥିଲା, ଏତେ ସୁନ୍ଦର ପର୍ବ। ସେଠି ଯେତେବେଳେ ସୃଷ୍ଟି ହେଲା, ସୃଷ୍ଟି ହେବା ଦ୍ୱାରା କଣ ହେଲା, ତାକୁ ବି ତାର ଆଉ ଗୋଟେ ନା ଶତ ଶୃଙ୍ଗ, 100ଟା ଶୃଙ୍ଗ ଥିଲା ତ ସେଠି କିଏ କିଏ ତାକୁ ଶତ ଶୃଙ୍ଗ ପର୍ବତ ବୋଲି କହନ୍ତି। ତ ସେଇଠି ଘଟଣା ହେଲା କଣ, ଏତେ ସୁନ୍ଦର ଉଚ୍ଚ ପରିବେଶ ଯେତେ ଥିଲା, ଏଇ ଏଇ ଗିରିରାଜ ଗୋବର୍ଦ୍ଧନ ଏଇଠି ପ୍ରକଟ ହେବ, ତେର ମହାତ୍ମ୍ୟ ତ ବହୁତ ରହିଛି, ତାଙ୍କୁ ସାକ୍ଷାତ ଗିରିରାଜ କାହିଁକି କୁହାଗଲା, ଆସି ଜଗତ ଆସିବେ କି, ଏତ ପ୍ରଜାର ପ୍ରକଟ ହେଇଥିଲେ ଏଠିକି ଆସିବେ କେମିତି ନା, କୃଷ୍ଣ ଯେତେବେଳେ ଭୂଭାର ହରଣ ପାଇଁ କଣ କଲେ ଏ ଜଗତକୁ ଆସିବେ, ସେତେବେଳେ ସିଏ କଣ କଲେ ରାଧାରାଣୀଙ୍କୁ ଛାଡିକି ଆସିବେ କେମିତି, ସେଠି କୃଷ୍ଣ ରାଧାରାଣୀଙ୍କୁ ଡାକିଲେ, ଚାଲ ତୋ ଲୀଳାର ବର୍ତ୍ତମାନ ଭୂଭାର ହରଣ ଲୀଳା ଭୂମି ଜଗତ ରହିଛି, ଯିବା ପାଇଁ ରାଧାରାଣୀଙ୍କୁ ଅନୁରୋଧ କଲେ, ରାଧାରାଣୀ ମନା କରିଦେଲେ ନା ମୁଁ ଯାଇପାରିବି, କାହିଁକି ନା ସେଠି ବୃନ୍ଦାବନ ନାହିଁ, ଗୋବର୍ଦ୍ଧନ ନାହିଁ, ଯମୁନା ନାହିଁ, ତେଣୁକରି ମୁଁ ସେଠିକି ଯିବି। ଶ୍ରୀକୃଷ୍ଣ କହିଲେ ଠିକ ଅଛି, ତାହେଲେ ତମେ ଗଲେ ଏ ସମସ୍ତ ସେଠିକି ଯିବ। କୃଷ୍ଣଙ୍କ ଇଚ୍ଛାରେ କଣ ହେଲା ନାଇ, ସମସ୍ତ କିଛି ଏଇ ଜଗତକୁ ଆସିଲେ, ସୋପାର୍ଶ୍ୱ ସିଓଧାମ ସବୁ କୃଷ୍ଣ ସବୁ ପାର୍ଶ୍ୱ କିନ୍ତୁ ଗିରିରାଜକୁ ସବୁ ବୃନ୍ଦାବନ ପଳେଇଲେ, ପୁରା ଚବିଶ ବର୍ଣ୍ଣ ପଳେଇଲେ, ବାରଟା ବର୍ଣ୍ଣ ବାରଟା ବର୍ଣ୍ଣ ଚବିଶ ବର୍ଣ୍ଣ ଏଠିକି ଆସିଲେ, ଆଉ ସମସ୍ତ ପାର୍ଶ୍ୱ ମାନେ ଏଠିକି ଆସିଲେ, କିନ୍ତୁ ଗିରିରାଜ ଗୋବର୍ଦ୍ଧନ ଡାଇରେକ୍ଟ ଏଠିକି ଆସିଲେ। ଯମୁନା ନଦୀ ବି ଆସିଲେ, ଯମୁନାକୁ ବି କୃଷ୍ଣ ସେମିତି ପ୍ରକଟ କରୁଛନ୍ତି, ଗଙ୍ଗାକୁ କେମିତି ପ୍ରକଟ କରୁଛନ୍ତି, କୋଉ କୋଉ ଅଙ୍ଗର କାପୁର ଡିଟେଲ ଦିଆ ଅଛି ଗର୍ଭ ସଂହିତା। ତ କଣ ହେଲା ନା, ଗୋବର୍ଦ୍ଧନ ଆସିଲେ ପୁଣି ନା ଆମର ପଶ୍ଚିମ ଭାରତର ପଶ୍ଚିମ ପ୍ରଦେଶରେ ଶାଳମଣି ଦ୍ୱୀପରେ, ଶାଳମଣି ଦ୍ୱୀପରେ ଯେଉଁ ପର୍ବତ ମାନେ ରହୁଥିଲେ ସେଇ ପର୍ବତରେ କଣ ହେଇଛନ୍ତି ନା, ଦ୍ରୋଣ ବୋଲି ଜଣେ ପର୍ବତ ଥିଲେ, ସେ ଦ୍ରୋଣଙ୍କର ପୁତ୍ର ହିସାବରେ କଣ କଲେ ଏଇ ଗୋବର୍ଦ୍ଧନ ଜନ୍ମଗ୍ରହଣ କଲେ, ତାଙ୍କ ପତ୍ନୀଠାରୁ ଦ୍ରୋଣ ଜନ୍ମଗ୍ରହଣ, ଏଇ ଗୋବର୍ଦ୍ଧନ ଜନ୍ମଗ୍ରହଣ କଲେ। ଯେତେବେଳେ ଗୋବର୍ଦ୍ଧନ ଜନ୍ମ ହେଲେ, ଜନ୍ମ ହେବା ସାଥେ ସାଥେ ବୃଦ୍ଧି ପାଇବାକୁ ଲାଗିଲେ, ବୃଦ୍ଧି ପାଇଲେ ସମସ୍ତ ତାଙ୍କର ଆବିର୍ଭାବ ଦେଖିକି ଏତେ ମନୋରମ ପରିବେଶ ସୃଷ୍ଟି ହେଲା। ଭଗବାନ ଯେମିତି ଆବିର୍ଭାବ ହେଲେ ସମସ୍ତ ଦୁଃଖ ଚାଲିଯାଏ, ଆନନ୍ଦ ଆସେ, ସେମିତି ସର୍ବତ୍ର କଣ ହେଲା, ସମସ୍ତ ମନରେ ମାନେ ଆନନ୍ଦ ପ୍ରକାଶିତ ହେଲା। ଯେତେ ଆନନ୍ଦିତ ପ୍ରକାଶିତ ହେଲା ସେତେବେଳେ କଣ କରିବେ ନା, ସମସ୍ତ ପର୍ବତ ମାନେ ଆସିଲେ, ସମସ୍ତ ଦେବତା ମାନେ ଆସିଲେ, ସମ ପର୍ବତ ଦେବତା ମାନେ ଆସି କଣ କଲେ ନା, ଛିଡ଼ା ହେଲେ, ତାଙ୍କୁ ସ୍ତୁତି କଲେ, ତାଙ୍କୁ ପୁଷ୍ପ ପୁଷ୍ପାଞ୍ଜଳି ଦେଲେ, ତାଙ୍କର ବନ୍ଦନା କରିବା ଦ୍ୱାରା ସମସ୍ତେ ପ୍ରସନ୍ନ ହେଲେ। ସେଠି ସମସ୍ତ ପର୍ବତ ମାନେ ତାଙ୍କୁ ସ୍ତୁତି କରିକି କହିଲେ, ଆଜିଠାରୁ ଆପଣ ଯଦି ଯେତେ ପର୍ବତ ଥିଲେ ତା ଭିତରେ ହଉଛନ୍ତି ଆପଣ ରାଜା, ଗିରି ମଧ୍ୟରେ ଆପଣ ରାଜା, କାହିଁକି ନା ଆପଣ ହଉଛନ୍ତି ଏ ଜଗତର ନୁହନ୍ତି, ଆପଣ ସାକ୍ଷାତ କୋଉ ଜଗତର ନା, ଗୋଲକରୁ ଆସୁଛନ୍ତି ଆପଣ, ସମସ୍ତେ ଜାଣିଥିଲେ ଆପଣ ଯେହେତୁ ଗୋଲକରେ ଆସୁଛନ୍ତି, ଆପଣଙ୍କ ଦେହରେ କୃଷ୍ଣ କେତେ ମାନେ ଲୀଳା ବିଳାସ କରିଛନ୍ତି, ଯୋଉଠି ଆପଣ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣଙ୍କର ସାନ୍ନିଧ୍ୟ ଲାଭ କରିଛନ୍ତି, କୃଷ୍ଣଙ୍କର ସ୍ୱୟଂ, ତ ସେଇ ହିସାବରେ ଆପଣ ସର୍ବଶ୍ରେଷ୍ଠ କୃଷ୍ଣ। ସେଇଥିପାଇଁ ଶାସ୍ତ୍ରରେ କୁହନ୍ତି ସଂସାରରେ ସର୍ବଶ୍ରେଷ୍ଠ ସ୍ଥାନ ହେଉଛି ଗୋବର୍ଦ୍ଧନ। ଏଇଭଳିଆ ଭାରତ ଭୂମିରେ ଭାଇ ପୃଥିବୀର କୋଉ ଜାଗା ନାହିଁ, ସେ ଏତେ ଗୋଟେ ମହାନ ତୀର୍ଥ ପୃଥିବୀରେ କୋଉଠି ନାହିଁ, ଆଉ ଭବିଷ୍ୟତରେ କୋଉଠି ହବ ବି ନାହିଁ, କାହିଁକି କୃଷ୍ଣ ଯୋଉଠି ଲୀଳାବିଳାସ କରୁଛନ୍ତି, ଯୋଉଠି ବିଚରଣ କରୁଛନ୍ତି, ଯାହା ପକ୍ଷ ଆଉ ନିଜ କୃଷ୍ଣଙ୍କର ପକ୍ଷ ଦିଏ, ଆଉ କୃଷ୍ଣ ନିଜେ ତାକୁ ପୂଜା କଲେ କଲେନି, ମାନେ କେତେ ଶ୍ରେଷ୍ଠ ସିଏ ଲାଗିଲେ, କୃଷ୍ଣ ନିଜେ ଗୋବର୍ଦ୍ଧନଙ୍କର ପୂଜା କରୁଛନ୍ତି, କୃଷ୍ଣ ନିଜେ ଗୋପୀ ଗାଭୀମାନଙ୍କର ପୂଜା କରୁଛନ୍ତି। ସେଥିପାଇଁ କୃଷ୍ଣ କଣ କଲେ, ସର୍ବଶ୍ରେଷ୍ଠ ସ୍ଥାନ ଦେଇଥିବାରୁ ବହୁତ ସ୍ତୁତି କଲେ, ସ୍ୱୟଂ ପରିପୂର୍ଣ୍ଣତମ ଭଗବାନ ଅସଂଖ୍ୟ ବ୍ରହ୍ମାଣ୍ଡର ଯେ ଅଧିନାୟକ ଭଗବାନ, ଭଗବାନଙ୍କର ତମେ ଯେହେତୁ ପାର୍ଷଦ, ତାଙ୍କ ହୃଦୟରୁ ପ୍ରକାଶିତ, ସେଥିପାଇଁ ଆପଣ ଗିରିମାନଙ୍କ ମଧ୍ୟରେ ବାହାରିଲେ, ତାଙ୍କୁ ଉପାଧି ମିଳିଲା ଗିରିରାଜ, ସେଟା ଗିରିରାଜ। ତ ଇଏ ଯେତେବେଳେ ସେ ଶାଳମଣି ଦ୍ୱୀପରେ ରହିଲେ, ଶାଳମଣି ଦ୍ୱୀପ ହଉଛି ମାନେ ଏଟା ହଉଛି ଜମ୍ବୁ ଦ୍ୱୀପ ଅନ୍ୟ ଦ୍ୱୀପରେ, ବୁଝିପାରୁଛନ୍ତି ନା, ଏଟା ଜମ୍ବୁ ଦ୍ୱୀପ ଭିତରେ କେତେ ବର୍ଷ ଅଛି, ନଅଟା ବର୍ଷ, ନଅଟା ବର୍ଷ ଭିତରେ ଭାରତ ହଉଛି ଗୋଟେ ବର୍ଷ, ସିଏ ଥିଲେ ଶାଳମଣି ଦ୍ୱୀପରେ, ସେଠି ଟିକେ ଆସିବେ କେମିତି। ପୁଲସ୍ତ ଋଷି କଣ କଲେ, ଦିନେ ପରିଭ୍ରମଣ କରତେ କରତେ ଯାଇକି ପହଞ୍ଚିଲେ କୋଉଠି, ଶାଳମଣି ଦ୍ୱୀପ ପହଞ୍ଚିଲେ, ପହଞ୍ଚିଲା ପରେ ସେ ଦେଖିଲେ କଣ, ଏଇ ଶ୍ୟାମ ବର୍ଣ୍ଣର ଏଇ ଗିରିରାଜକୁ ଦେଖିଲେ, ଦେଖିକି ଏତେ ପ୍ରସନ୍ନ ହେଇଗଲେ, ତାଙ୍କ ମନରେ ଏତେ ସୁନ୍ଦର ଭାବନା ଆସିଲା, କାହିଁକି ନା ଏତେ ସୁନ୍ଦର ତପସ୍ୟା ସ୍ଥଳୀ ତା ଭିତରେ ଥାଏ, ଯିଏ ବି ଏଠିକି ଯିବ ତା ମନ ନିରନ୍ତର ସେ ଜାଗାରେ କୃଷ୍ଣଙ୍କ ପଦାବିନ୍ଦ ଲାଗିଯିବ। ସେଠୁ ଇଏ ଦେଖିକି ପୁଲସ୍ତ ଋଷି କହିଲେ କଣ କଲେ, ମନରେ ତାଙ୍କୁ ହିଁ ନେଇଯିବା ପାଇଁ ଇଚ୍ଛା କଲେ, ତାଙ୍କୁ ନେଇକି ପଳେଇ ଆସିବେ, ନେଇ ପଳେଇ ଆସିବା ତା ମନରେ ଇଚ୍ଛା ଜାଗିଲା। ସେଠୁ ତା ପିତା ଦ୍ରୋଣଙ୍କୁ ଯାଇକି କହିଲେ, ତା ପିତା ପାଖରେ ଦଳ କରିଥିଲେ ଦ୍ରୋଣ, ତାଙ୍କ ଦ୍ରୋଣାବାଦୀ ସ୍ତୁତି କଲେ ଋଷିଙ୍କୁ, କରିବା ଦ୍ୱାରା କଣ ଅଭିପ୍ରାୟ, କଣ ସେବା କରିପାରିବି, କହିଲେ ମୋର କିଛି ଦରକାର ନାହିଁ, ମୋର ମନରେ ଗୋଟେ ବାସନା, ତମର ଏଇ ପୁତ୍ର ଗୋବର୍ଦ୍ଧନକୁ ମତେ ଦିଅ, ମୁଁ ଆମକୁ କାଶୀଧାମକୁ ନେଇଯିବି, ଉତ୍ତରପ୍ରଦେଶ ଶିବ କାଶୀ ବିଶ୍ୱନାଥ ନିକଟରେ ଯୋଉ କାଶୀଧାମ, କାଶୀଧାମ ନେଇଯିବି, ଶିବଙ୍କର ସ୍ଥାନ ଯୋଉଠି ଗଙ୍ଗା ପ୍ରବାହିତ ହେଇଛନ୍ତି ପବିତ୍ର ଗଙ୍ଗା, ସେଇଠି ତମ ପୁତ୍ରର ପଟରେ ଗୋଡ଼ରେ ରହିକି ମୁଁ କଣ ତପସ୍ୟା କରିବି, ବହୁ ଭକ୍ତଙ୍କୁ ଦର୍ଶନ କରିକି ତା ଜୀବନ ଚରିତାର୍ଥ ହବ, ଏହା କହିଲେ। ଆଉ ଦ୍ରୋଣ କଣ ଖୁସି ହେଲା, ଏତେ ସୁନ୍ଦର ପୁଅ ପାଇକି କି କାହାକୁ ଦେଉକି କିଏ ଦେବେନି। ସେଥିପାଇଁ ସିଏ କଣ କଲେ, ରାଜି ହେଲେନି, ବହୁତ ଦୁଃଖରେ ତାଙ୍କୁ ସ୍ତୁତି କରି କହିଲେ, ଦେଖନ୍ତୁ କେବଳ ଆପଣଙ୍କ ସାପ ଭୟରେ ମୁଁ ଅଭିଶାପ ଦେଇଦେବି ନା ଯଦି ମନା କରିଦିଏ, ତେଣୁକରି ଆପଣଙ୍କ ସାପ ଭୟରେ ମୁଁ ଦେବା ପାଇଁ ବାଧ୍ୟ ହେଉଛି, ନହେଲେ ମୋର ଦୁଃଖ ମୋର କହିନ ମାନେ କହିହବନି, ଏତେ ଦୁଃଖ ମୋ ପୁଅକୁ ଦେଇଦେବ। ସେ ବାଧ୍ୟ ହେଇକି କଣ କଲେ ନା ପୁତ୍ରକୁ ଦେଇଦେଲେ, ଯେତେବେଳେ ପୁତ୍ରକୁ ଦେଇଦେଲେ ସେ କହିଲେ ପୁଅକୁ ନେଇକି ଯିବେ କେମିତି ନା, ଏଠି ଯୋଉ ଅବତୀର୍ଣ୍ଣ ହେଇଥିଲେ ଏଠି ତାଙ୍କର ଆୟକର କେତେ ଥିଲା, ଆଠ ଯୋଜନ ଥିଲା ତାଙ୍କର ଦୈର୍ଘ୍ୟ ଲମ୍ବା, ପାଞ୍ଚ ଯୋଜନ ଥିଲା ପ୍ରସ୍ତ, ଦୁଇ ଯୋଜନ ଥିଲା ଉଚ୍ଚତା, ମାନେ ବୁଝିପାରିଲେ ତ, ଆଠଟା ଚଉଷଠି କିଲୋମିଟର ଥିଲା ତାଙ୍କ ଲମ୍ବା, ଆଉ ଆଠ ହଜାର ଚାଳିଶ କିଲୋମିଟର ଥିଲା ତାଙ୍କ ଚଉଡ଼ା, ଏପଟେ ଚଉଷଠି ଏପଟେ ଚାଳିଶ, ଉଚ୍ଚା ଥିଲା ଷୋହଳ କିଲୋମିଟର, ଦୁଇ ଯୋଜନ ଷୋହଳ କିଲୋମିଟର ଉଚ୍ଚା, ଏତିକି ଗୁଡ ପାହାଡ଼ଟାକୁ କୁଲସରୁସି ନେଇକି ଆସିବେ, ବୁଝିପାରୁଛନ୍ତି ନା। ସେ କହିଲେ କେମିତି ନେଇଯିବେ ନା, କିଛି ନାହିଁ ତମେ ମୋ ହାତରେ ଉଠ ମୁଁ ତୁମକୁ ନେଇଯାଏ। ଆମେ କହୁ ଯଦି କୃଷ୍ଣ ଗିରିରାଜ ଦ୍ୱାରା ତା ପୂର୍ବରୁ କୁଲସ୍ଥାନ ସେଇ ହାତ ଧରି ନେଇ ପଳାଇ ଆସିଲେ, ମାନେ ତପସ୍ୟାର ଫଳ ଦେଖନ୍ତୁ, ତପସ୍ୟା ବଳରେ ଏଗୁଡା ହେଇପାରେ। ତ ପୁଲସ୍ତ ଋଷି ତାଙ୍କୁ ନେଇଗଲେ କି ନେଇ ଆସିବା କଥା ହେଲେ, ସେ କିନ୍ତୁ ଗିରିରାଜ ଗୋଟେ କଣ୍ଡିସନ କଲେ, ସର୍ତ୍ତ ମତେ ଯେତେବେଳେ ନେଇକି ଯିବ ତମେ ମତେ ଧରିକି କେତେବେଳେ ମଳମୂତ୍ର ତ୍ୟାଗ କରିପାରିବନି ମୋ ଅପବିତ୍ରରେ। ଆଉ ଦ୍ୱିତୀୟ କଥା ହଉଛି, ମତେ ତମେ ଯଦି କୋଉଠି ଜାଗାରେ ରଖିଦବ ମୁଁ ସେଇଠି ରହିଯିବି, ଆଉ ମୁଁ ଆଗକୁ ଯିବି କଣ୍ଡିସନ ହେଇ। ଇଏ ପ୍ରତିଜ୍ଞା କରି ଗଲେ, ମୁଁ ପ୍ରତିଜ୍ଞା କରି କହୁଛି ମୁଁ ତୁମକୁ ଏକଦମ କାଶୀରେ ପହଞ୍ଚିବା ଭିତରେ ମୁଁ କୋଉଠି ତୁମକୁ ରଖିବି, ମୁଁ ଯଦି ରଖିଦେବି ତମେ ସେଇଠି ରହିବ, ଏଇ କଣ୍ଡିସନରେ ସେ ଆସିବେ। ଯେତେବେଳେ ଏତେ ବଡ ପର୍ବତକୁ ଉଠେଇକି ନିଆଏ ବୁଝିଛି ନା, ହାତରେ ନେଇକି ଆସେ। ଆଉ ତାହେଲେ ଯୋଗୀ ମାନ ଅସୀମ ଯୋଗର ଶକ୍ତି ଅଛି ନା ନାହିଁ, ତାହେଲେ କୃଷ୍ଣ ଏକାଳ ଗରିବ ଉଠାଉଥିଲେ କୁଲସ୍ତର ଋଷି ଉଠେଇଥିଲେ ନା ନାହିଁ, ଏଇଟା ବି ଉଠଉଛନ୍ତି ହେଲା କୃଷ୍ଣଙ୍କ ଇଚ୍ଛାରେ ବିନା ଶକ୍ତିରେ ନୁହେଁ। ତ ସେଠୁ କଣ ହେଲା, ଯେତେବେଳେ ନେଇ ସେ ତାଙ୍କୁ ଆସିଲେ, ଯେତେବେଳେ ସେ କଣ କଲେ ଉତ୍ତର ପ୍ରଦେଶ ହେଇକି ତ ଆସିବା ପାଇଁ ପଡ଼ିବ ନା କାଶୀ, ସେ ତ ଆସିକି ପହଞ୍ଚିଲେ କୋଉଠି ନା ବୃନ୍ଦାବନ ଏରିଆରେ ଯେତେବେଳେ ପଶିଗଲେ, ସେ ତ ଗୋବର୍ଦ୍ଧନଙ୍କ ଜାତି ସ୍ମରଣ ନା, ତାଙ୍କ ସେ ତ ଭଗବାନଙ୍କ ପାର୍ଶ୍ୱ ସବୁ ସ୍ମରଣ ଅଛି, ମନେ ପଡ଼ିଗଲା ଆରେ ମୁଁ ତ ପ୍ରଭୁଙ୍କ ପାଖରେ ଏ ଜଗତକୁ ଆସିଛି ବୃନ୍ଦାବନରେ ପ୍ରଭୁଙ୍କ ସହିତ ଲୀଳା କରିବା ପାଇଁ, ପ୍ରଭୁ ତ ଭବିଷ୍ୟତରେ ଅବତୀର୍ଣ୍ଣ ହେବେ, ଏଠି ତାଙ୍କ ସଖାମାନଙ୍କ ସାଙ୍ଗରେ ଖେଳିବେ, ଏଠି ଉଚ୍ଚାରଣ କରିବେ, କେତେ କେତେ ନା ଆନନ୍ଦ ଗୋପୀମାନଙ୍କ ସହିତ ରାଧାରାଣୀଙ୍କ ସହିତ କେତେ ଲୀଳା ହେଲା ସେଇ ଗୋବର୍ଦ୍ଧନ ହବ। ତେଣୁକରି ମୁଁ ଯଦି ଏଠି ଏ ଜାଗା ଛାଡ଼ିକି ପଳେଇବି ପ୍ରଭୁଙ୍କ ଲୀଳାରେ କେମିତି ମୁଁ ସହାୟତା କରିବି, ଆଉ ମୁଁ ବା ବଞ୍ଚିବି କେମିତି ପ୍ରଭୁଙ୍କ ଲୀଳାକୁ ବାଦ ଦେଇ, ମୁଁ କାଶୀରେ ଯାଇକି କଣ ଶିବଜୀଙ୍କ ପାଖରେ କଣ ତପସ୍ୟା କରିବି କୃଷ୍ଣଙ୍କ ଲୀଳା ପୁଷ୍ଟି ସାଧନ ନ କରିବି। ତ ଆଉ ତାଙ୍କ ମନ ଜମା ଚାହିଁଲା ହେଲୁ ଯାଇ, ସେ ନିଜେ ଯୋଉ ହାଲୁକା ହେଇକି ନିଜେ ଥିଲେ ପୁଣି ଭାରି ହେଇଗଲେ, ଯେତେବେଳେ ପୁଣି ଭାରି ହେଇଗଲେ ସିଏ ୟାଙ୍କୁ ଟିକେ ଟିକେ ପରିଶ୍ରାନ୍ତ ମନେ ହେଲା, ଭାରି ଲାଗିଲା, ଭାରି ଲାଗିଲା, ସେଠୁ ସେ କଣ କରିବେ ଧୀରେ 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 କ୍ଲାନ୍ତି ଅନୁଭବ କଲେ। ଏହା ଭିତରେ ବିସ୍ମୃତି ହେଇଗଲେ ଯେ ମୁଁ ଏଇ ପ୍ରତିଜ୍ଞା କରିଥିଲି ରଖିଦେଲି ରହିଯିବି ବୋଲି, ସେ ସେଠୁ କଣ କଲେ ଧୀରେ ଧୀରେ ଭାରି ହେଇଗଲେ, ଆକୁ ଭାରି ଲାଗିଲା, ଏ ପୁରସ୍ତ ଋଷି କଣ କଲେ ରଖିଦେଲେ, ସ୍ନାନ ଶୌଚାଦି ସମାପନ ପରେ ପୁଣି କଣ କଲେ ତାଙ୍କୁ କହିଲେ ଚାଲ ଏବେ ଯିବା। ଯେତେବେଳେ ଯିବା ପାଇଁ କହିଲେ ଇଏ ତ ଆଉ ଉଠିଲେନି, ଇଏ ତ ଉଠିଲେନି, ଇଏ ତାଙ୍କୁ ଚେଷ୍ଟା କଲେ ଉଠିବେ ବୋଲି ଭୁଲାନି, ଯେତେ ତାଙ୍କର ଯାହା ତେଜସ୍ ଥିଲା ତାଙ୍କର ଯେତେ ତେଜ ବଳ ତପସ୍ୟା ବଳ ଲଗେଇଲେ ଆମେ ହଲେଇ ବି ପାରିଲେନି ଉଠିବା ତ ଦୂର କୌଣସି କିଛି, ସେଇ ସିଏ ଆସିଥିଲେ ନିଜେ ଭଗବତ ପାର୍ଶ୍ୱ ଯାହାକୁ କୃପା କରିବେ ସେ ତାକୁ ନେଇ ଆସିପାରିବେ, ସେଇ ପୁରସ୍କାର ଯିବେ ଆଉ ତାକୁ ଉଠିପାରିବେ ହଲେଇ ପାରିଲେନି, କହିଲେ କେତେ ମୃତ୍ୟୁ ନ କାହିଁ ନା, ମୁଁ ପ୍ରତିଜ୍ଞା ମୋତେ କ୍ଷମା କରିବେ, ଆପଣ ପ୍ରତିଜ୍ଞା କରିଥିଲେ ଯେଉଁଠୁ ରଖିବେ ମୋର ଯିବିନି ପୁରସ୍କାର। ଆଉ ସେ କଥା କହିଲେ ପୁରା ରାଗିକି ଗଲେ, ରାଗିକି କ୍ରୋଧରେ ଅଭିଶାପ ଦେଇଦେଲେ, ଅଭିଶାପ ମୋ ଇଚ୍ଛା ପୂର୍ଣ୍ଣ କଲେନି, ମୋତେ କାଶୀ ନେଇ ଗଲନି, ମୁଁ ଅଭିଶାପ ଦେଉଛି ତମେ କଣ କର ନା, ପ୍ରତ୍ୟେକ ଦିନ ତିଳ ପରିମାଣର ତୁମେ ଭୂତଳକୁ ପଳେଇବ, ମାଟି ଭିତରକୁ, ସେଥିପାଇଁ ମେଘରାଜ ଗୋବର୍ଦ୍ଧନ ମାଟି ଭିତରକୁ ତିଳ ତିଳ କରି ପଶିଯାଇଛି ଅଛି ଏବେ ଟୋଟାଲ ଆୟତନଟା ବାଇଶି ପୁରା ଚାରିପଟଟା ବୁଲିଲେ ବାଇଶି କିଲୋମିଟର ହୋଇଛି ତାନା ଟୋଟାଲ ଆକ୍ଚୁଆଲି ପଶି ପଶି ଯାଇଛନ୍ତି ଆମେ ଯାହାପରେ କୋଠାବାଡ଼ି ବିଲ୍ଡିଂ କରିକି ରହିଛନ୍ତି ସବୁ ଗିରିରାଜ ଗୋବର୍ଦ୍ଧନ ଉପରେ ହିଁ ଲୋକ ରହିଛନ୍ତି କାରଣ ଗିରିରାଜ ଭିତରୁ ଭିତରୁ ପଶି ପଶି ଯାଉଥିଲେ ତ ସେଇଥିପାଇଁ ତ ଭାଗ୍ୟକ୍ରମେ ଶାସ୍ତ୍ରରେ କୁହାଯାଉଛି ସେତିକି ଦିନ ପର୍ଯ୍ୟନ୍ତ ଏମାନେ ରହିବାଟା ଭଗବାନଙ୍କ ଇଚ୍ଛା ସବୁଦିନ ରହିବେନି ସେତେଦିନ ଭଗବାନଙ୍କ ନାମର ପ୍ରଚାର ରହିବ ସେତେଦିନ କଳିର ପ୍ରଭାବ ଆମ ଉପରେ ପଡ଼ିପାରିବେନି ଯେପର୍ଯ୍ୟନ୍ତ ଗିରିରାଜ ଗୋବର୍ଦ୍ଧନ ଅଛନ୍ତି ଗଙ୍ଗା ଅଛନ୍ତି ଯମୁନା ରହିଛନ୍ତି ଏ ତୀର୍ଥ ଭଗବାନଙ୍କ ପୁରା ନିତ୍ୟ ପାର୍ଶ୍ୱ ଏମାନେ ଥିବା ପର୍ଯ୍ୟନ୍ତ କଦାପି ବି କଳିର ପ୍ରଭାବ ପୂର୍ଣ୍ଣ ରୂପେ ବିସ୍ତାର କରିପାରିବେନି ଆଉ ସେ ପର୍ଯ୍ୟନ୍ତ ଲୋକ ଉଦ୍ଧାର ହେଇକି ଗୋବର୍ଦ୍ଧନ ଥିବେ ସେଠୁ କଣ ହେଲା ନା ତା ଅଭିଶାପରେ ସିଏ ପଳେଇଲେ ଅଭିଶାପ ପ୍ରାପ୍ତ ହେଇକି ପଳେଇଲେ ତ ସେଠୁ କଣ ହେଲା ନା ସେ ତ ପଳେଇଗଲେ ଇଏ ସେଇଦିନ ତ ରହିଲେ ଭଗବାନ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହେଲେ ଆଜି ପର୍ଯ୍ୟନ୍ତ ବୃନ୍ଦାବନରେ ସେ ଲୀଳା ଚାଲିଲା ସେଇ ଗୋବର୍ଦ୍ଧନ ପୂଜା ଏଇ ଘଟଣା ଗୁଡା ଜାଣିଛନ୍ତି ନନ୍ଦ ବାବା ଯେ ଏଇ ଗିରିରାଜ ଗୋବର୍ଦ୍ଧନ ଇଏ ସୁନନ୍ଦରୁ ଶୁଣିଛନ୍ତି ଯେ ଏଇ ଗିରିରାଜ ଗୋବର୍ଦ୍ଧନ ଡାଇରେକ୍ଟ ଗୋଲୋକ ବୃନ୍ଦାବନ ଆସୁଛନ୍ତି ସାକ୍ଷାତ ଭଗବାନଙ୍କର ପ୍ରକାଶ ସାକ୍ଷାତ ଶାଳଗ୍ରାମ ସ୍ୱୟଂ ଇଏ କୌଣସି ସାଧାରଣ ପର୍ବତ ନୁହେଁ ନନ୍ଦ ବାବାଙ୍କ ମଧ୍ୟରେ ବିଶ୍ୱାସ ହେଇଗଲେ ସେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କ କଥାରେ ସମଧିକୁ ପୂଜା କରିବ ଆଉ ପୁରା ଯେତେ ସମସ୍ତ ଆୟୋଜନ ହେଇଥିଲା ଇନ୍ଦ୍ରଙ୍କ ଯଜ୍ଞ ପାଇଁ ସମସ୍ତ ଯଜ୍ଞ ଆୟୋଜନରେ କାହାର ପୂଜା ହେଲା ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା ହେଲା ଗିରିରାଜ ଗୋବର୍ଦ୍ଧନଙ୍କର ପୂଜା ହେଲା ତ ସେତେବେଳେ ବହୁ ଆଡମ୍ବରରେ ସବୁ ଭକ୍ତମାନେ ପୁରା ସୁନ୍ଦର ଭାବେ ପୂଜା କଲେ ସୁନ୍ଦର ଭାବେ ପୂଜା କଲେ ସମସ୍ତେ ସବୁ ଦ୍ରବ୍ୟ ଦେଖି ଗିରିରାଜ ଗୋବର୍ଦ୍ଧନ କଣ କଲେ ଯେତେବେଳେ ଆମର ଗିରିରାଜ ଗୋବର୍ଦ୍ଧନ ଯୋଉଠି ନାହିଁ ଆମେ ଗିରିରାଜ ଗୋବର୍ଦ୍ଧନ ପୂଜା କରୁଛେ ସେ ଜାଗାରେ କଣ ହଉଛି ଗୋବର୍ଦ୍ଧନ ନାହାନ୍ତି ସେଠି ଗୋବରରେ ଗିରିରାଜ ଆକୃତି ତିଆରି କରିକି ବି ତ ପୂଜା କରିବ ଏ ବିଧାନ ବି ଶାସ୍ତ୍ରରେ ରହିଛି ତ ସେଠୁ ତା ପରିକ୍ରମା ମାହାତ୍ମ୍ୟ ବହୁତ କିଛି ସେଦିନ କଣ ହେଲା ପୂଜା ହେଲା ଯେତେବେଳେ ପୂଜା କରାଗଲା ସମସ୍ତେ ପୂଜା କଲେ ପୂଜା କରିବା ଦ୍ଵାରା କଣ ହେଲା ନା ସମସ୍ତ ପୂଜା ମାଆକୁ ଗ୍ରହଣ କରିବା ପାଇଁ ଭଗବାନ କୃଷ୍ଣଙ୍କ ଇଚ୍ଛାରେ କଣ ହେଲା ନା ଗିରିରାଜ ଗୋବର୍ଦ୍ଧନ ପୁରା ଏକି ସ୍ୱରୂପ ଏଣେ କୃଷ୍ଣ ଏଠି ରହିଛନ୍ତି ଏଣେ କୃଷ୍ଣ ନିଜେ ଗିରିରାଜ ଗୋବର୍ଦ୍ଧନ ରୂପରେ ପ୍ରକଟିତ ହେଇକି ଗିରିରାଜ କଣ କହୁଛନ୍ତି କୃଷ୍ଣ ରୂପରେ ପ୍ରକଟିତ ହେଇକି କଣ କରୁଛନ୍ତି ନା ତାଙ୍କର ସମସ୍ତ ଭୋଗ ପୂଜାକୁ ଗ୍ରହଣ କରୁଛନ୍ତି ସବୁ ପୂଜା ଭୋଗରାକୁ ଯେତେବେଳେ ଗ୍ରହଣ କରୁଛି କଲେ ସମସ୍ତେ ଦେଖୁଛନ୍ତି ଆରେ ଇନ୍ଦ୍ର ଏତେ ବର୍ଷ ହେଲା ପୂଜା କଲା କେତେ ପ୍ରତ୍ୟକ୍ଷ ଦର୍ଶନ ଦେଇନି କି ଭୋଗ ଗ୍ରହଣ କରୁନାହାନ୍ତି ଆଜି ନିଜେ ସ୍ୱୟଂ ଗିରିରାଜ ପ୍ରକଟ ହେଇକି କଣ କରୁଛନ୍ତି ନା ସମସ୍ତ ଭୋଗ ସାମଗ୍ରୀ କି ଗ୍ରହଣ କରୁଛନ୍ତି ଏତେ ଖୁସି ଲାଗିଲା ସେମାନେ ଭଗବାନଙ୍କୁ ସମସ୍ତ କିଛି ଦବା ପାଇଁ ଯିଏ ଯାହା ନେଇକି ଆସିପାରୁନଥିଲେ ତାଙ୍କୁ ଘରେ ରଖି ଆସିଥିଲେ ମାନେ ଯାହା ଯାହା ଆଣିପାରୁନାହାନ୍ତି ଘରେ ଯାହା ଯାହା ବସ୍ତୁ ଥିଲା ସେଠୁ ମନେ ମନେ ନିବେଦନ କରିଦେଲେ ଯେ ସେଇ ଦବ୍ୟ ଗୁଡା ପ୍ରଭୁ ମୁଁ ଦେଇପାରିଲିନି ସେ ଦେଖୁଛନ୍ତି ତାଙ୍କ ସାମ୍ନାରେ ତାଙ୍କ ଘରୁ ସେଇ ପାତ୍ର ପୁରା ଆସୁଛି ସବୁ ଆସିକି କଣ କରୁଛନ୍ତି କୃଷ୍ଣ ତାକୁ ବି ଗ୍ରହଣ କରୁଛନ୍ତି ଏତେ ଖୁସି ହେଇକି ଗ୍ରହଣ କରୁଛନ୍ତି ତ କୃଷ୍ଣ ଆହୁରି କହୁଛନ୍ତି କଣ ଆଣିଓ ରାନିଓ 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 ଆହୁରି ଆଣ ଆହୁରି ଆଣ ସେ ଯେତେ ମନରେ ମନେ ମନେ ବି ଯିଏ ଯାହା ଦେଲେ ସବୁ ଭଗବାନ ତାହା ବି ଗ୍ରହଣ କଲେ ଏତେ ଏତେ ସୁନ୍ଦର ସବୁ ଭୋଗ କୃଷ୍ଣ ଗ୍ରହଣ କଲେ ସମସ୍ତେ ଖାଇଲେ ଏତେ ସୁନ୍ଦର ଭାବେ ପୂଜା ହେଲା ସମସ୍ତେ ପରିକ୍ରମା କଲେ ପୁରା ଶଗଡ ଗୋରୁ ଆଦି ସମସ୍ତ ବ୍ରଜବାସୀ ଚତୁର୍ପାର୍ଶ୍ୱ ପରିକ୍ରମା କଲେ ତାଙ୍କର ଏତେ ଆନନ୍ଦ ପାଇଲେ ସମସ୍ତେ କୃଷ୍ଣ ସାକ୍ଷାତ ଦର୍ଶନ ଦେଇକି ତାଙ୍କ ସେବା ଗ୍ରହଣ କରିକି ସମସ୍ତଙ୍କୁ କୃପା ଆଶୀର୍ବାଦ ଦେଲେ ଦେଲା ପରେ ଏଇଟା ହଉଛି ଅନ୍ନକୂଟ ମହୋତ୍ସବ ପରେ ତ ମାଧବେନ୍ଦ୍ର ପରିପାଦ ଅନ୍ନକୂଟ ମହୋତ୍ସବ କରୁଛନ୍ତି ଆଉ ସବୁ ଭକ୍ତମାନେ ଯେତେ ଦେଲେ ସମସ୍ତେ ଖୁସି ହେଲେ ଭଗବାନ ପୂଜା ପାଇକି ବହୁତ ଆନନ୍ଦିତ ହେଲେ ଏ ହଉଛି ଗିରିରାଜ ଗୋବର୍ଦ୍ଧନ ପୂଜା ବହୁ ଆଡମ୍ବରରେ ସେମାନେ ପୂଜା କରିଥିଲେ ବହୁତ ଶ୍ରଦ୍ଧା ଭକ୍ତିରେ ପରିକ୍ରମା ବି କରିଥିଲେ ପରିକ୍ରମା ଚତୁର୍ପାର୍ଶ୍ୱରେ ଯାହା ଯାହା ରହିଛି ତା ବି ତ ସେ କଥାରେ କୁହାଯାଉଛି ଯେ ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା ଯେତେବେଳେ ନନ୍ଦ ବାବା କଲେ ତ ବ୍ରଜବାସୀ ମାନେ କଲେ ସେଦିନଠୁ ଏଇ ଯୋଉ ପ୍ରଚଳିତ ଧାରା ତ ଆଜି ପର୍ଯ୍ୟନ୍ତ ଚାଲି ଆସିଛି କିନ୍ତୁ ଏଣେ ପରିଣତିଟା କଣ ହେଲା ଇନ୍ଦ୍ରଙ୍କର ଏଠି କୋପ ମାନେ ଇନ୍ଦ୍ରଙ୍କର ରାଗ ହେଇଗଲା ଖବର ପାଇଗଲେ ଯେ କୃଷ୍ଣ କଣ କଲେ ନା ମୋ ପୂଜା ବନ୍ଦ କରିଦେଇକି ସେ ଗିରିରାଜ ପର୍ବତରୁ ପୂଜା କଲେ ଇନ୍ଦ୍ରଙ୍କ ମନରେ ଯୋଉ ଅହଙ୍କାର ଥିଲା ସେ ଅହଙ୍କାରଟା ବଢିଗଲା, ମୋର ପୂଜା କଲେନି, ଏଠୁ ଏତେ କ୍ରୋଧ ହେଇଗଲା, ରାଗ ତାଙ୍କର ବଢିଗଲା। ସେ ରାଗରେ କଣ କଲେ ନା, ତାଙ୍କର ଯେତେ ସବୁ ମେଘ ଥିଲେ ସବୁ ମେଘଙ୍କୁ ପଠେଇଦେଲେ, 49 ମେଘ। ଆଉ ସମ୍ବର୍ତ୍ତକ ମେଘ ହଉଛି ଯେତେବେଳେ ପ୍ରଳୟ କାଳର ମେଘ, ଏ ପ୍ରଳୟକାଳୀନ ମେଘକୁ ବି ପଠେଇଦେଲେ। ପ୍ରଳୟକାଳୀନ ମେଘକୁ ସେ ପଠେଇଦେଲେ ତ କେଉଁ ଭଳିଆ ଭାବେ କେତେ ହିଂସା, ତାହେଲେ ବ୍ରଜବାସୀ ନିଜେ ଆସିଲେ ବ୍ରଜ ବଜ୍ରପାତ କଲେ, ମାନେ ବ୍ରଜବାସୀ ସମସ୍ତଙ୍କୁ ମାରିଦେବାର ଚକ୍କରରେ ଆଇଲେ, ମାନେ ଅପରାଧ କରିଛନ୍ତି ବୋଲି ସେ ବିଚାର କଲେନି। ସେ କୁହାଯାଏ ନା, ଶହଶହ ବର୍ଷ ଧରି କରିଥିଲେ ଦେବାଦେବୀଙ୍କ ଇନ୍ଦ୍ର ପୂଜା, ଗୋଟିଏ ବର୍ଷ କଲେନି ଇନ୍ଦ୍ରଙ୍କର ମୋ ପୂଜା କରାଗଲାନି ମାନେ ତାଙ୍କୁ ବଞ୍ଚେନି, ତାହେଲେ ଏତେ ବର୍ଷ ଯୋଉ ପୂଜା କରିଥିଲେ ତା ଫଳ କଣ ମିଳିଲା? ଯଦି ଏଇଟା ହଉଛି ଦେବାଦେବୀ ପୂଜାର ତ୍ରୁଟି, ଦେବାଦେବୀ ପୂଜା କରିବା, ଯଦି ଗୋଟେ ବର୍ଷ ନ କରିବା ଆଉ କେହି ଆମ ପରବର୍ତ୍ତୀ ବଂଶଧର ନ କଲେ ତାହେଲେ ରେଜଲ୍ଟ ହଉଛି ଏଭଳିଆ ଆମର କ୍ଷତି ହବ। ଏଇଟା ହଉଛି ଦେଇଥିବେ ଦେବା ପୂଜା କରତେ, ସେଠି ଭଗବାନ କେବେ ଥରେ ବିଚାର କଲେ ନା, ଲୋକଟା ତ 100 ବର୍ଷ କରିଛି, ଥରେ ନହେଲେ ଆଜି ଏଇଟା କଲା, ଦେଖିବା ଥରେ ଆଗାମୀ ବର୍ଷ କରିବି, ଏକଥା ବି ଧରିକି ବିଚାର କଲେ ତା ମାଧବର ପରିକଳ୍ପନା। ସେଥିପାଇଁ ଯେ ଭଗବାନ ଶ୍ରୀକୃଷ୍ଣ କଣ କଲେ ନା, ବାଧ୍ୟ ହେଇକି ଭକ୍ତମାନଙ୍କୁ ସେଭଳି ତାଙ୍କ ବ୍ରଜବାସୀମାନଙ୍କୁ ସୁରକ୍ଷା ଦେବା ପାଇଁ ଭଗବାନ କଣ କଲେ, ତ ପ୍ରବଳ ଭାବେ ସମସ୍ତ ପୂଜା କରିସାରିକି ଘରକୁ ଫେରି ଆସିଥିଲେ, ଘରେ ପହଞ୍ଚିଲେ ସମସ୍ତଙ୍କର ଏଭଳିଆ ଉତ୍ପାତ, ଏଇଭଳିଆ ଉତ୍ପାତ ଦେଖିକି ଭଗବାନ କଣ କଲେ, ଭଗବାନ ଶ୍ରୀକୃଷ୍ଣ ସମସ୍ତେ ଆସିକି ଚିତ୍କାର କରି ଡାକିଲେ ଅନୁଭବ ପାଖରେ, ସମସ୍ତେ ଜାଣିଲେ ଯେ ଆମେ କୃଷ୍ଣ କଥା ଅନୁସାରେ ଇନ୍ଦ୍ର ପୂଜା ବନ୍ଦ କରିଦେଲେ ବୋଲି ଆଜି ଏଭଳିଆ ଅସୁବିଧା। ସମସ୍ତେ ଆକୁଳ ଭାବେ ଆସି କୃଷ୍ଣଙ୍କ ପାଖରେ ପ୍ରପତ୍ତି କଲେ, କୃଷ୍ଣ ବୁଝିପାରିଲେ ଯେ ଇଏ ହଉଛି ଇନ୍ଦ୍ରଙ୍କର କ୍ରୋଧ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଲେ, ଯାହା ଚାଲ କୋଉଠି ଯିବା, ମୁଁ ରକ୍ଷା କରିବି ନାହିଁ। କୃଷ୍ଣ କହିଲେ, ଯୋଉ ଗୋବର୍ଦ୍ଧନ ହିଁ ଆମକୁ, ଆମେ ଯାହାର ପୂଜା କରିଛନ୍ତି, ଯୋଉ ପୂଜା କରିଛନ୍ତି ବୋଲି ଇନ୍ଦ୍ର ଆଦି କଣ, ତାହେଲେ ତା ପାଖକୁ ଯିଏ ପ୍ରପତ୍ତି କରିବେ, ସମସ୍ତଙ୍କୁ ନେଇକି ଗଲେ ସେଠିକି, ସେଠିକି ନେଇକି ଗଲେ ଗୋବର୍ଦ୍ଧନ ପାଖରେ ପହଞ୍ଚିଲେ। ସେଠି ଗୋବର୍ଦ୍ଧନ ପାଖରେ ପହଞ୍ଚିକି କୃଷ୍ଣ କଣ କଲେ, ଗୋବର୍ଦ୍ଧନ ପାଖରେ ପ୍ରପତ୍ତି କଲେ। ଆଉ ପ୍ରପତ୍ତି କରିବା ପରେ କୃଷ୍ଣଙ୍କର କଣ ହେଲା ନା, ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ, ଭକ୍ତ ଭଗବାନ ତ ସବୁବେଳେ ଭକ୍ତକୁ ସୁରକ୍ଷା ଦେବା ପାଇଁ ଥାନ୍ତି, ତେଣୁ ଭଗବାନ ଶ୍ରୀକୃଷ୍ଣ କଣ କଲେ ନା, ନିଜ ଇଚ୍ଛା ଅନୁସାରେ କଣ କଲେ ନା, ଗିରିରାଜ ଗୋବର୍ଦ୍ଧନଙ୍କୁ ଉତ୍ତୋଳନ କଲେ। ଗିରିରାଜ ଗୋବର୍ଦ୍ଧନଙ୍କୁ ଏବେ ଉତ୍ତୋଳନ କଲେ, ଏଣେ ତାଙ୍କୁ ସୁଦର୍ଶନ ଚକ୍ର ଆହ୍ୱାନ ଦେଇଦେଲେ କୃଷ୍ଣ। କଣ କଲେ ନା, ଗିରିରାଜ ଗୋବର୍ଦ୍ଧନଙ୍କ ଉପରେ ରହିଲେ, ଇନ୍ଦ୍ର ଯେତେ ବର୍ଷା କଲେ ଗୋଟେ କୋଟି ସୂର୍ଯ୍ୟର ପ୍ରଭାବ ବିସ୍ତାର କଲା ସୁଦର୍ଶନ, ଆର୍ ସେ ଇନ୍ଦ୍ର ବର୍ଷା ପାଣି ପଡିବା ପୂର୍ବରୁ ସୁଦର୍ଶନ ଚକ୍ର ସମସ୍ତଙ୍କୁ ସେ ଶୋଷି ଦଉଥିଲେ, ଆଉ ପଡ଼ୁନଥିଲେ। ଆଉ ଯାହା ପାଣି ଥିଲା ଏଣେ ଚତୁର୍ପାଶ୍ୱରେ କଣ କରିଥିଲେ, ବାସୁକୀକୁ ନିର୍ଦ୍ଦେଶ ଦେଇଥିଲେ, ବାସୁକୀ କଣ କଲେ ବନ୍ଧ କରିକି ଚାରିପଟେ ଧରିଥିଲା, ନିଜେ ଛତ୍ର ରୂପରେ ବର୍ଷା କୋଳ ରକ୍ଷା ପାଇଲେ। ଏଣେ କଣ କଲେ ନା, ବାସୁକୀ ଜଗିକି ଥିଲା ଚତୁର୍ପାଶ୍ୱରେ ବନ୍ଧ ହେଇକି, ପାଣି ପଶିପାରିବନି ତା ତଳକୁ, ଏଣେ ହଉଛି କଣ ସୁଦର୍ଶନ। ତାପରେ ବି ଆମର ଆଚାର୍ଯ୍ୟମାନେ କିଛି କହନ୍ତି ଯେ ଏଇ ପରିଣତିଟା କଣ ହେଇଥିଲା ନା, ଇନ୍ଦ୍ରଙ୍କର ଏଇ ଯୋଉ କୋପବୃଷ୍ଟି, ଏଇ କୋପବୃଷ୍ଟିରେ ତ କୃଷ୍ଣ ପୂର୍ବରୁ ଥରେ ଆମ ମହାରାଜମାନେ କହନ୍ତି, ଥରେ ଶିବଜୀ କଣ କରିଥିଲେ ବୈଷ୍ଣବ ସେବା ପାଇଁ, ପାର୍ବତୀ ଥରେ ବୈଷ୍ଣବ ସେବା ଦେବା ପାଇଁ ଡାକିଥିଲେ, କାହାକୁ ନା ଅଗସ୍ତି ଋଷିଙ୍କୁ ଡାକିଥିଲେ, ବୈଷ୍ଣବ ସେବା ଦେବେ ଅଗସ୍ତିଙ୍କୁ ଡାକିଥିଲେ। ଯେତେବେଳେ ଅଗସ୍ତିଙ୍କୁ ଡାକିଥିଲେ, ଅଗସ୍ତି କଣ କରନ୍ତି, ଏତେ ଖାଦ୍ୟ ଖାଆନ୍ତି ତାର ହିସାବ ନାହିଁ। ଦିନେ ପାର୍ବତୀ ରୋଷେଇ କରୁଛନ୍ତି ବହୁ ପ୍ରକାର, ବହୁତ ରୋଷେଇ କରୁଛନ୍ତି ଅଗସ୍ତିଙ୍କୁ ଦେବା ପାଇଁ, ଅଗସ୍ତିଙ୍କୁ ଯେତେ ଖାଇବାକୁ ଦେଉଛନ୍ତି ଅଗସ୍ତି ଖାଇଯାଉଛନ୍ତି ଖାଉଛନ୍ତି, ତା ଶେଷ ନାହିଁ, କେବେ ତାଙ୍କ ପେଟ ପୁରୁନି। ଇଏ ଯେତେ ଦେଉଛନ୍ତି ଏମିତି ସମସ୍ୟାରେ ପଡ଼ିଗଲେ ପାର୍ବତୀ, ଆପଣ କେମିତି ଦେବି, ତେଣୁ ବହୁତ ମାନେ କହିଲେ ଆଜି ବୈଷ୍ଣବ ଅପରାଧ ହେଇଯିବ, ସେଇଟା ସେବା ସନ୍ତୋଷ ହେଇପାରିବେନି। ସେଥିପାଇଁ ସେ କଣ କଲେ ନା, ଦେଲେ କଣ, ଭଗବାନଙ୍କୁ ମନେ ମନେ ଅନ୍ତରରେ ପ୍ରାର୍ଥନା କଲେ, ପ୍ରଭା ଯେ ବିପଦରୁ କେମିତି ଉଦ୍ଧାର, ଇଏ ଯେତେ ପାଣି ଦେଲେ ବି ସେ ପାଣି, ସେ ଯେତେ ପାଣି ଦେଲେ ପିଇଦେଲେ, ତ
ପଳେଇବେ ନା କଣ, ଭୋଗ ଲାଗିସାରିଲେ ପ୍ରସାଦ ପାଇକି ଯିବେ, ପାଇସାରିଲେଣି ଲାଗିଛନ୍ତି ପ୍ରସାଦ ପାଇସାରିକି ଯିବେ, ଭୋଗ ତ ଲାଗିସାରିଲେ କଣ।
ସେଠୁ କଙ୍କନା ଅଗସ୍ତି ଋଷି ସବୁ ପିଇ ଦେଇଗଲେ, ଯେତେବେଳେ କଣ କରିବେ ସେତେବେଳେ ବାଧ୍ୟ ହେଇକି ସେ
ଗୋଟେ ଚାଳିଶ ଟ୍ରେନ ଧରିବେ କି ଆପଣ ଗୋଟେ ଚାଳିଶରେ ଟ୍ରେନ ଅଛି ହେଲା ହଁ ଗୋଟେ ଚାଳିଶ ପ୍ରସାଦ ଦେଇ ପାଇ ଦେଇକି ନାଇଁ ଛାଡ଼ିଦେବେ ଅସୁବିଧା ନାହିଁ ହେମରିବାବୁ କୁହନ୍ତୁ କଣ ଦେବେ ନାମାଚାରିପୁର ନାମାଚାରିପୁର ହଁ
ତ ସେ ସେଠୁ କଣ କଲେ ନା ଅଗସ୍ତ ଋଷି ବି ସବୁ ଭଗବାନ ପାର୍ବତୀ ଡାକିଲେ ଭଗବାନ ଛୋଟ ବ୍ରାହ୍ମଣ ବେଶରେ ଆସିଲେ ଆସିକି ପହଞ୍ଚିଲେ ଯେତେବେଳେ ସେ ବି କ୍ଷୁଧାର୍ତ ବୋଲି କହିନି ଆଉ ବସିଲେ ଭଗବାନ ଅଗସ୍ତ ଯୋଉଠି ବସିଲେ ବ୍ରାହ୍ମଣ ବେଶରେ ଭଗବାନ ପାଖରେ ବସିଲେ ଆଉ ତାଙ୍କୁ ଯେତେବେଳେ ଦେଲେ ଖାଇବା ପାଇଁ ସିଏ ଅଳ୍ପ ଟିକେ ନେଲେ ମାତ୍ର ଅଳ୍ପ ଟିକେ ନେଇକି ମନା କରିଦେଲେ ନା ଆଉ ନୁହେଁ ସେ ଆଉ ଯାଚିଲେ ପାର୍ବତୀ କହିଲେ ନା ଜୀବନ ଧାରଣ ନିମିତ୍ତ ଖାଦ୍ୟର ପ୍ରୟୋଜନ ଭଗବାନ ତାଙ୍କ ପାଖରେ ଅଛି ପ୍ରବଚନ ଦେଲେ ବ୍ରାହ୍ମଣ ଜୀବନ ଖାଦ୍ୟ କଣ ପାଇଁ ଖାଦ୍ୟ ଜୀବନ ଧାରଣ ନିମିତ୍ତ ଖାଦ୍ୟ ଦରକାର ଖାଦ୍ୟ ଭୋଗ ନୁହେଁ ବଞ୍ଚିବା ପାଇଁ କେବଳ ଖାଦ୍ୟ ଦରକାର ଖାଦ୍ୟ ପାଇଁ ବଞ୍ଚିବା ଉଚିତ ନୁହେଁ ଖାଇବା ପାଇଁ କିଏ ବଞ୍ଚିବା ଏଇଟା ଜୀବନ ନୁହେଁ ଏତିକି ଆଉ ଯେତିକି ମିଳିଲା ସେତିକି ସନ୍ତୁଷ୍ଟ ହେବା କଥା ଅଧିକ ଲୋଭ କରିବା ଉଚିତ ନୁହେଁ ତ ଭଗବାନଙ୍କ ପ୍ରବଚନ ଶୁଣିକି ଅଗସ୍ତ ମୁନି ଖାଇବା କଥା ସେ ଆଉ କଣ ଏତେ ପ୍ରବଚନ ଶୁଣି ମଜା ଲାଗିବ ନା ତ ଅଗସ୍ତ ଖାଇବା ବନ୍ଦ କରିଦେଲେ ଦେଖି ଯାହା ପିଉ ବି ଥିଲା ଆଉ ପିଇକି କେ ଦେଉଛି ଚଳୁ କରିକି ସମୁଦ୍ରଟାକୁ ପିଇ ଦେଇଥିଲେ ସମୁଦ୍ର ପ୍ରାଣୀ ବି ଯାହାକୁ ସମୁଦ୍ର ଯାହାକୁ କମ ହେଇଯାଇଥିଲା ତାଙ୍କ ଖାଦ୍ୟ ଶସ୍ୟ କେତେ ହବ
ଲକ୍ଷ୍ମୀଙ୍କୁ ଛାଡ଼ିଦବା ପାଇଁ ବୋଲି ଗଲେ କି
ସେଥିପାଇଁ ସେ ଚଳୁ କରିକି ପିନ୍ଧିଥିଲେ ତାଙ୍କୁ କଣ ପାଣି ଯୋଗେଇ ହବ ନା ଖାଦ୍ୟ ଯୋଗେଇ ହବ ଭଗବାନ ଏମିତି ପରିକଳ୍ପନା କରି ତାକୁ କଣ କଲେ ନା ଅଗସ୍ତ ଖାଇବା ବନ୍ଦ କରିଦେଲେ ଭଗବାନ କହିଲେ ଆଚ୍ଛା ତ ପାଣି ବି ସର୍ଟ ପଡିଯାଇଛି ନା ଯଦି ସର୍ଟ ପଡିଛି ମୁଁ ଦିନେ ତୁମକୁ ଡାକିବି ତ ସେତେବେଳେ ପିଇବା ପାଇଁ ଆସିବ ସେତେବେଳେ ପିଇଲେ ତୋ ସଂସାର କିଛି କଲ୍ୟାଣ ହବ ଭଗବାନ ଶ୍ରୀକୃଷ୍ଣ ଏସି କହିକି ଯାଇଥିଲେ ସେଠୁ ଅଗସ୍ତ ବୁଝିପାରିଲେ କି ଭଗବାନ ଠିକ ଏଇ ଗୋବର୍ଦ୍ଧନ ଲୀଳା ସମୟରେ ଯୋଉ ବ୍ରଜରେ ସେ ଏତେ ବର୍ଷା କରିଦେଇଥିଲେ ତ ବନ୍ୟାର ସବୁ ତ କେତେ କଣ ହେଇଗଲା କିଛି କୃଷ୍ଣ ସେ ସମୟରେ ଅଗସ୍ତ ଋଷିକୁ ସ୍ମରଣ କରିଥିଲେ ଅଗସ୍ତ ଆସିକି ଯେତେ ବର୍ଷା ବାଣୀଥିଲା ସବୁ ପିଇଥିଲେ ଭଗବାନ ମାନେ ଗୋଟେ ଗୋଟେ ଲୀଳା ପଛରେ କେତେ କେତେ କାରଣ ଥାଏ ସେ କଥା କହିଯାଉଛି ଯେ ସେ କଣ କାରଣ ଥାଏ ଏଇଭଳି ଭାବେ ଭଗବାନ ମାନେ ବ୍ରଜବାସୀଙ୍କୁ ରକ୍ଷା କଲେ କାହାର କିଛି କ୍ଷତି ଏଇ ସାତ ଦିନ ଏଭଳିଆ ବିତିଗଲା ସମୟ ହେଇଯାଇଛି ତଳୁ ବାଣୀ ଆସିଲାଣି ତ ସେଠୁ କଣ କଲେ ନା ଇନ୍ଦ୍ର ଯେତେ ଚେଷ୍ଟା କରି ବିଫଳ ହେଲେ ତାକୁ ଭୁଲ ବୁଝିପାରିଲେ ମୁଁ ଭଗବାନଙ୍କ ସହିତ କରୁଛି ସେଠୁ ଇନ୍ଦ୍ର କଣ କଲେ ନା ସାଙ୍ଗେ ସାଙ୍ଗେ କ୍ଷମା ପ୍ରାର୍ଥନା କରିବା ପାଇଁ ଭଗବାନଙ୍କ ଚରଣରେ ନେଇକି ଆସିଲେ କାହାକୁ ଐରାସୁରବିକୁ ଐରାବତ ସ୍ୱର୍ଗରୁ ଗଙ୍ଗା ସୁରବି ଦୁଗ୍ଧରେ ଅଭିଷେକ କଲେ କୃଷ୍ଣଙ୍କୁ ଗିରିରାଜଙ୍କୁ ଅଭିଷେକ କରି ସନ୍ତୋଷ କଲେ ଆମେ ଆଗରୁ ବି ଆଲୋଚନା କରୁଛନ୍ତି ଇନ୍ଦ୍ରଙ୍କର ବହୁତ କମ୍ ସ୍ତୁତିରେ ମାତ୍ର ତିନିଟା ଶ୍ଳୋକ ସ୍ତୁତିରେ ଭଗବାନ କୃଷ୍ଣ ସନ୍ତୁଷ୍ଟ ହୋଇଗଲେ କାହିଁକି ସାରା ବ୍ରଜବାସୀ ସମସ୍ତଙ୍କୁ ଏକାଠି କରିଦେଇଥିଲେ ସମସ୍ତେ କୃଷ୍ଣଙ୍କୁ ଦର୍ଶନ ତାଙ୍କ ମନୋବିଷ ପୂର୍ଣ୍ଣ କରିଥିଲେ କିନ୍ତୁ ବ୍ରହ୍ମା ବହୁତ ସ୍ତୁତି କରିଥିଲେ କାହିଁକି ସେ ସଖାମାନଙ୍କୁ ତାଙ୍କଠୁ ବିଚ୍ଛିନ୍ନ କରିଦେଇଥିଲେ ସେଇଥିପାଇଁ ପାର୍ଥକ୍ୟ ଥିଲା ସେ ଦିନରୁ ସାତ ଦିନ ଯୋଉ କୃଷ୍ଣ ଖାଇନଥିଲେ ବୋଲି ସାତ ଦିନ ଗିରିଗାଳ ଖାଇନଥିଲେ ବୋଲି ସେଇଥିପାଇଁ ଯଶୋଦାମା ଦୁଃଖୀ ଥିଲେ ଭାଇ ଛପନ ଭୋଗ ସାତ ଦିନ କୃଷ୍ଣ ଥରକୁ ଆଠ ଥର ଖାଆନ୍ତି ଦିନକୁ ଆଉ ସେଇଥିପାଇଁ ସାତ ଛପନ ଥର ଛପନ ଭୋଗ ସେଇଦିନରୁ ପ୍ରଚଳନ ଥିଲା ଏକାଥରେ କୃଷ୍ଣଙ୍କୁ ଛପନ ଭୋଗ ଦିଆ ହେଇଥିଲା ସେ ଗ୍ରହଣ କରିଥିଲେ ଏଭଳି ଭାବେ ଗିରିରାଜ ଗୋବର୍ଦ୍ଧନଙ୍କର ପୂଜା ସନ୍ତୁଷ୍ଟ ହେଇଥିଲା ଏଇଟା ଧର୍ଷୀ ଦ୍ୱାରା ସନ୍ତୁଷ୍ଟ ହେଇଛି ବହୁତ ବଡ ଲୀଳା ଟିକେ ତ ନଉ ଟିକେ ତଳୁ ପ୍ରଭୁଙ୍କୁ ବିଦା କରିକି ଆସୁଛି ଯଦି ହେମରକୁ ମୁଁ ଟିକେ ଡାକେ ଆଉ ଟିକେ କୀର୍ତ୍ତନ ହବ ଭୋଗ ଲାଗି ସାରିଛି
Krishna Krishna Hare 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 Rama Hare Rama 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 Thank you.